శిల గురుదేవ శ్రీ శ్రీమద్ భక్తి స్వరూప దామోదర స్వామి గురు మహారాజ పాద పద్మరి మర్పణ త్రివేదన కరి ఈశ్వన ప్రతిష్టిత ఆచార్య శ్రీ శ్రీమదేశ భక్తి వేదాంత శంకర ఉపాధ మహారాజ పాద పద్మరి మర్పణ త్రివేదన కరి సమస్త సాధకులు వైష్ణవ తథాపష్ట వస్త్రం సౌజన్యము అత్యుందర్పణ త్రివేదన కరి అది పవిత్ర బలదేవ జయంతి శ్రావణ పూర్ణమి తిథి ఈ ఉపలక్షే ఆమె భగవాన్ బలదేవుడి కథా కిచి కహివా ତେଣୁ ଭଗବାନ ବଳଦେବଙ୍କର କୃପା ପ୍ରଥମେ ବିକ୍ଷା କରିବା, ତାଙ୍କର କୃପାରୁ ବଳ, ସେ ବଳ ଦେଲେ ଆମେ କିଛି କଥା କହିପାରିବା। ନାୟମ ଆତ୍ମା ବଳହୀନ ନ ଲଭ୍ୟ, ଏଗୁଡ଼େ ଉପନିଷଦରେ ଏ ଶ୍ଳୋକଟି ଅଛନ୍ତି। ଭଗବାନ ବିଷୟରେ ଜାଣିବା ପାଇଁ, ଆତ୍ମା ବିଷୟରେ ଜାଣିବା ପାଇଁ ଆମେ ଯଦି ଆମର ବଳ ନାହିଁ ଆମେ ଜାଣିପାରିବା ନାହିଁ। ତେଣୁ ସେ ବଳ ହେଉଛନ୍ତି ବଳଦେବ, ବଳ ପ୍ରଦାନ କରିବେ ଚିତ୍ ବଳ। ଆମେ ଭୌତିକ ବଳରେ ସମସ୍ତେ ବଳ ବହୁତ ଗର୍ବ ଅନୁଭବ କରୁଛେ। ଯେତେ ବଳ ରହିଛି ଭୌତିକ ଜଗତରେ, ଯେତେ ବଳ ଅଛି, ଭଗବତାର ଭଗବାନ କହିଲେ ବଳଂ ବଳବତାଂ ଚାହଂ, ବହୁତ ବଳବାନ ବ୍ୟକ୍ତି ସବୁ ରହିଛନ୍ତି, କେତେ କ'ଣ ସବୁ ପ୍ରାଇଜ୍ ନେଉଛନ୍ତି, କ'ଣ କରୁଛନ୍ତି, କିନ୍ତୁ ସେମାନେ ଜାଣିନାହାନ୍ତି ସେ ବଳଟା କାହାର। ସେମାନେ ଭାବନ୍ତି ଇଏ ମୋର ବଳ, ଏତେ ସବୁ ଚାମ୍ପିଅନ୍ ସବୁ ଲିଫ୍ଟ କରନ୍ତି, ୱେଟ୍ ଲିଫ୍ଟିଂ ଚାମ୍ପିଅନ୍ ସବୁ ରହୁଛନ୍ତି, ବହୁତ ଉଠେଇଦେଲେ, ଉଠେଇ ଦେଇକି ପକେଇଦେଲେ, ସେଇଟା ହେଲା ବଳ। ସେ ବଳ ହେଉଛି, କିନ୍ତୁ ସେମାନେ ସେଇ ବଳରେ ବହୁତ ଗର୍ବ ହୁଅନ୍ତି, କିନ୍ତୁ ସେ ବଳ ଭଗବାନ କହିଲେ ବଳନ୍ ବଳବତ୍ତାନ ଚାହନ୍, ତାଙ୍କର ବଳ ହେଉଛନ୍ତି ସେ ଭଗବାନ ଦେଇଛନ୍ତି ସେ ବଳ, ଇଏ ଭୌତିକ ବଳ। ଆଉ ଚିତ୍ ବଳ କଥା କ'ଣ କହିବା, ଚିତ୍ ବଳରେ ଏଇ ଶ୍ଳୋକଟିକୁ ବୁଝିପାରନ୍ତି ନାହିଁ ଅନ୍ୟମାନେ। ତେଣୁ ଆମର ଶ୍ରୀ ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି ଯେ ଏଇ ଶ୍ଳୋକର ଭାଷ୍ୟକୁ କେତେଜଣ କହନ୍ତି କ'ଣ, ଆମେ ବଳ ନହେଲେ ଆମେ ଏସବୁ ଜାଣିପାରିବା ନାହିଁ, ଭଗବତ ତତ୍ତ୍ୱ ଏସବୁ ଜାଣିପାରିବା ନାହିଁ। ବଳ କରିବା ପାଇଁ ପାଇବା ପାଇଁ କ'ଣ କରିବାକୁ ପଡ଼ିବ, ନା ତୁଳସୀ ଗଛ ଦରକାର ନାହିଁ, ଫୁଟବଲ ଖେଳ, ଫୁଟବଲ ଖେଳିଲେ ଆମର ବଳ ହେବ। ଆଉ ତୁଳସୀ ଗଛ ପାଇଲେ କ'ଣ ହେବ, ତୁଳସୀରୁ ବାଇଗଣ ଗଛ ଲଗାଅ। ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି ଭାଗବତ ଯେଉଁ ରହିଛି ଶାସ୍ତ୍ର କଥା, ଏତେ ଯେଉଁ ରହିଛି ଗୁରୁତ୍ୱପୂର୍ଣ୍ଣ କଥା, ଆମେ ସେଇଟା ନିଜେ ତା'ର ଆକ୍ଷରିକ ଅର୍ଥ ବୁଝିକିରି ଜାଣିପାରିବା ନାହିଁ ତା'ର ଅର୍ଥ କ'ଣ ସବୁ ରହିଛି। ତେଣୁ ବଳଦେବଙ୍କ ତତ୍ତ୍ୱ ଭାଗବତମରେ ବିଶେଷ ଭଗବାନ ବଳଦାମ ବଳଦେବଙ୍କ ବିଷୟରେ ବା ବଳରାମଙ୍କ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇ ନାହିଁ, କାହିଁକି ଆମର ଶ୍ରୀ ବିଶ୍ୱନାଥ ଠାକୁର କହୁଛନ୍ତି ଯେ ଭଗବାନ ଯେତେବେଳେ ଭଗବାନଙ୍କ ଲୀଳା ବର୍ଣ୍ଣନା କଲେ ଦଶମ ସ୍କନ୍ଧରେ ସୁଖଦେବ ଗୋସ୍ୱାମୀ, ସେ କୃଷ୍ଣଙ୍କର ଲୀଳାରେ ଆବେଶ ତାଙ୍କର ଆସିଗଲା। ତେଣୁ ଭଗବାନ ବଳରାମଙ୍କ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରେ ନାହିଁ। ତେଣୁ ଆମର ଏଇ କଥାଟି ଜାଣିବା, ଦଶମ ସ୍କନ୍ଧ 67-68 ଅଧ୍ୟାୟରେ ଏ ଶ୍ଳୋକଟି ଆସିବ। ବଳରାମ ଇଏ ଆମ ପରୀକ୍ଷିତ ମହାରାଜ କହିବେ, ପ୍ରଭୁ ବଳରାମଙ୍କର ଯେଉଁ ଅଦ୍ଭୁତ ସବୁ ରହିଛି, ଅଦ୍ଭୁତ ଶକ୍ତି ରହିଛି, ସେ ଅଦ୍ଭୁତ ଶକ୍ତିକୁ ଆମକୁ କୁହନ୍ତୁ। ଦଶମ ସ୍କନ୍ଧ 65 ଅଧ୍ୟାୟରେ ଭଗବାନଙ୍କ ଲୀଳା ହୋଇଥିଲା, ବଳରାମଙ୍କ ଲୀଳା, ଏହି ଲୀଳାରେ ଭଗବାନ ଯେଉଁ ଯାଇଥିଲେ ବୃନ୍ଦାବନକୁ, ବୃନ୍ଦାବନକୁ ଯାଇଥିଲେ, ସେଇଠି ଯେଉଁ ଲୀଳାଟି କରିଥିଲେ ଜୟଦେବ ଗୋସ୍ୱାମୀ ତାଙ୍କର ଦଶାବତାର ସ୍ତୋତ୍ରରେ ଏଇଟା ବର୍ଣ୍ଣନା କରିଛନ୍ତି। ସେଇଟା କହିଛନ୍ତି କ'ଣ, ସେ ଭଗବାନଙ୍କର ଯେଉଁ ରହିଛନ୍ତି, ଭଗବାନ ଯେତେବେଳେ ଯମୁନା ନଦୀରେ ଉଦ୍ଧବଙ୍କ ପରେ ଉଦ୍ଧବଙ୍କୁ ଭଗବାନ ପଠେଇଲେ, ଯେତେବେଳେ ବୃନ୍ଦାବନରୁ ମଥୁରାକୁ ଗଲେ, ତାପରେ ତାଙ୍କର ଲୀଳା ହେଲା, ସେ ଯାଇକି ପାଠ ପଢ଼ିକିରି ଆସିଲେ, ଯେଉଁଠି କେଉଁଠିକି ଯାଇକି ଯାଇଥିଲେ ଉଜ୍ଜୟିନୀକି ଯାଇଥିଲେ, ତାପରେ ପଠାଇଥିଲେ ଉଦ୍ଧବଙ୍କୁ। ଏଇ ଉଦ୍ଧବଙ୍କ କଥା ଆମେ ଶୁଣିଲେ କଥା 46 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, 46-47 ଏଇ ଦୁଇଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଥିଲା ଉଦ୍ଧବଙ୍କ ସନ୍ଦେଶ। ତାପରେ ଉଦ୍ଧବ ଫେରିକି ଆସିଲେ, ଭଗବାନ କହିଲେ ବୃନ୍ଦାବନର କଥା, କିନ୍ତୁ ଭଗବାନ ପୁଣି ଗଲେ ନାହିଁ। ତାପରେ ପୁଣି କେତେ ବର୍ଷ ପରେ ବଳରାମ ପଠାଇଥିଲେ, ବଳରାମ ଯାଇଥିଲେ ସେଠିକି। ଏଇ ବଳରାମ ଯେଉଁ ବୃନ୍ଦାବନରେ ଉଦ୍ଧବ ରହିଥିଲେ 11 ମାସ, ଏବଂ ବଳରାମ ରହିଥିଲେ 2 ମାସ, 2 ମାସ କାଳ ଲୀଳା କରିଥିଲେ ସେଠି। ତେଣୁ ସେଇ ପ୍ରସଙ୍ଗରେ ଏଇ କଥାଟି ଆସି ଜୟଦେବ ଗୋସ୍ୱାମୀ ତାଙ୍କର ରଚନା କରିଛନ୍ତି ଜୟଦେବ ଆମର ଦଶାବତାର ସ୍ତୋତ୍ରରେ, ସେଇଟା ପର ପାଠ ହେବ, ଆମକୁ ସେ ସ୍ମରଣ ଆସୁନାହିଁ, ଭଗବାନ ଚାହୁଁନାହାନ୍ତି ସେଇଟା ଇଏ କରିବା ନାହିଁ, ବଡ଼ ଦେବେ ନାହିଁ ସେଥିପାଇଁ। ଯାହା ବି ହଉ, ଯମୁନା ନଦୀରେ ଯେତେବେଳେ ସିଏ ମଧ୍ୟ ରାସଲୀଳା କରିଥିଲେ, ଭଗବାନ କୃଷ୍ଣ ଯେଉଁଭଳି ଭାବେ ରାସଲୀଳା କରିଥିଲେ, ବଳଦେବ ମଧ୍ୟ ରାସଲୀଳା କରିଥିଲେ, ଏବଂ ରାସଲୀଳା ସମୟରେ ଯେତେବେଳେ ସେ ଚାହିଁଲେ ଯମୁନାଙ୍କୁ ଆହ୍ୱାନ କଲେ, ଏଇ ସକାଳେ ବସି ଆମର ଅମାୟ ପ୍ରଭୁ କହୁଛି ସେ କଥା, ଯମୁନା ଦେବୀ ଚିନ୍ତା କଲେ ବଳରାମ ତ ମଧୁରା ପାନ କରି ବାରୁଣୀ ମଧୁରା ପାନ କରିଛନ୍ତି, ଆଉ ମଦଗ୍ରସ୍ତ ଅବସ୍ଥା ମତ ଅବସ୍ଥାରେ ରହିଛନ୍ତି, ମୁଁ ଯିବି ନାହିଁ, ଏଇଭଳି ଭାବରେ ଭାବିଲେ। କିନ୍ତୁ ବଳରାମଙ୍କର କ୍ରୋଧ ଆସିଲା, ଏ ରାମଘାଟ, ରାମଘାଟ ରହିଛି ବର୍ତ୍ତମାନ ମଧ୍ୟ ଆପଣ ଗଲେ ଦେଖିବେ, ସେ ଯେଉଁ ଯମୁନାର ଜଳ ବିଭିନ୍ନ ଭାବରେ ସବୁ ହେଇଯାଇଛି, ବିଭକ୍ତ ହୋଇଯାଇଛି, ଯେ ରାମଘାଟ। ତେଣୁ ସେଇଠି ଯେତେବେଳେ ଆହ୍ୱାନ କଲେ, ସେ ଯମୁନା ଦେବୀ ପ୍ରାର୍ଥନା କଲେ ଭଗବାନଙ୍କୁ, ପ୍ରଭୁ କ୍ଷମା କରନ୍ତୁ, ରାମ ରାମ ମହାବାହୋ ନ ଜାନେ ତବ ବିକ୍ରମମ୍, 10 ସ୍କନ୍ଦ 65 ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି। ତେଣୁ ଏହିଭଳି ଭାବରେ ଯେତେବେଳେ ଭଗବାନ ବଳରାମଙ୍କ କଥା ଶୁଣିଲେ, ସେତେବେଳେ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ କହିଲେ, ପ୍ରଭୁ ଭଗବାନଙ୍କର ଅଦ୍ଭୁତ ଲୀଳାକୁ ଆହୁ ବର୍ଣ୍ଣନା କଲେ, ରାମସ୍ୟ ଅଦ୍ଭୁତ କର୍ମଣମ, ବଳରାମଙ୍କର ଅଦ୍ଭୁତ କର୍ମକୁ ମୋତେ କୁହନ୍ତୁ, ଆହୁରି ମୁଁ ଶୁଣିବା ପାଇଁ ଚାହୁଁଛି, କାରଣ ବଳରାମଙ୍କର କଥା ବିଶେଷ ବର୍ଣ୍ଣନା କରାଯାଇ ନାହିଁ। ତେଣୁ ଯାହା ବି ହଉ, ଯେତିକି ବର୍ଣ୍ଣନା କରାଯାଇଛି ଆମେ ସେତିକି ବାହାର କରିବା, ତା ଭିତରେ କ'ଣ କ'ଣ ସବୁ ରହିଛି, ଆମେ ତ ଅଳ୍ପ ସମୟ ରହିଛି, ତା ଭିତରେ ଭଗବାନଙ୍କର ଆବିର୍ଭାବ କଥା କହିବା, ବହୁତ ଲୀଳା ଭଗବାନଙ୍କର ରହିଛି, ଭଗବାନ କୃଷ୍ଣଙ୍କର ସହିତ ମିଶିକିରି ସବୁ ଲୀଳା ସବୁ ରହିଛି ଅଧିକାଂଶ ଲୀଳା, କାରଣ କିଏ କହନ୍ତି ଗୋଟିଏ ବର୍ଷ ବଡ଼, କିଏ କହନ୍ତି ଆହୁରି କମ୍ ଦିନ, ଏଭଳି ଭାବରେ ରହିଛି ବଳରାମ କେତେ ଦିନ ବଡ଼, ଯାହା ବି ହଉ। ତେଣୁ ଭଗବାନ କୃଷ୍ଣ ବଳରାମଙ୍କ ଲୀଳା 10 ସ୍କନ୍ଦ 8 ଅଧ୍ୟାୟରେ ଯେତେ ବର୍ଣ୍ଣନା କରାଯାଉଛି, ମିଶିକିରି ସବୁ ବର୍ଣ୍ଣନା କରାଯାଉଛି, ମିଶିକିରି ଗୁରୁଣ୍ଡୁ ଥିଲେ, ମିଶିକିରି ଇଏ କରୁଥିଲେ, ତେଣୁ ଗୋଟେ ବର୍ଷ ବି ବଡ଼ ନୁହଁ, କାରଣ ମିଶିକିରି କୁହାଯାଉଛି ମାନେ ସେ 8 ଦିନ ଯେଉଁ ବଡ଼, ଆଜିର ଆଜି 8 ଦିନ ପରେ ଭଗବାନ ଆସିବେ, ତେଣୁ ସେଇଭଳି ଭାବରେ ନହେଲେ କୃଷ୍ଣ ଯଦି ଗୁରୁଣୁ ଥିଲେ, ବଳରାମ କେମିତି ଗୁରୁଣ୍ଡିବେ, ବଳରାମ ତ ଚାଲିବେ, କିନ୍ତୁ ଦୁଇ ମାନେ ଦୁଇ ବଚନରେ କୁହାଯାଇଛି କୃଷ୍ଣ ବଳରାମ ମିଶିକିରି ଗୁରୁଣ୍ଡୁ ଥିଲେ। ଏସବୁ 10 ସ୍କନ୍ଦ 8 ମଧ୍ୟରେ ଆମେ ସବୁ ବର୍ଣ୍ଣନା ଆଲୋଚନା କରୁଛୁ ସବୁ ଜିନିଷ ଉପରବେଳା, ଏଇଠି ସେଇଠୁ ଆମେ ଜାଣିଲୁ ଏତେ ସବୁ ଜିନିଷ ରହିଛି। ଯାହା ବି ହଉ, ବଳରାମଙ୍କର ଯେଉଁ ଲୀଳାକୁ ବିସ୍ତାର ଭାବେ ବର୍ଣ୍ଣନା କରିନଥିଲି, କିନ୍ତୁ ଯେତେବେଳେ ସେଇ ସୁଖଦେବ ଗୋସ୍ୱାମୀ ଯେତେବେଳେ ଆସିଲେ ବୃନ୍ଦାବନ ଦାସ, ସରି ବ୍ୟାସଦେବ ଯେତେବେଳେ ଆସିଲେ ବୃନ୍ଦାବନ ଦାସ ଠାକୁର ରୂପରେ, ସେ ରଚନା କଲେ ଚୈତନ୍ୟ ଭାଗବତ, ଚୈତନ୍ୟ ମହାପ୍ରଭୁଙ୍କ ଲୀଳାକୁ ବର୍ଣ୍ଣନା କଲେ, ସେଇ ଭଗବାନ କୃଷ୍ଣ ଲୀଳାକୁ ବର୍ଣ୍ଣନା କଲେ, ସେତେବେଳେ ଆଉ କୃଷ୍ଣଙ୍କ ଲୀଳାକୁ ବିଶେଷ ବର୍ଣ୍ଣନା କଲେ ନାହିଁ, ମହାପ୍ରଭୁଙ୍କ ଲୀଳାକୁ ବର୍ଣ୍ଣନା ବିଶେଷ କଲେ ନାହିଁ, ବଳରାମଙ୍କ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କଲେ। ତେଣୁ ସେଠି ଯେତେବେଳେ ଗଲେ ଆମ କୃଷ୍ଣଦାସ ଗୋସ୍ୱାମୀ ଗଲେ ବୃନ୍ଦାବନକୁ, ସେ ମଧ୍ୟ ବୃଦ୍ଧ ଅବସ୍ଥାରେ ଯାଇଥିଲେ, ସେଠି ବୃନ୍ଦାବନରେ ଯେତେବେଳେ ଗୋବିନ୍ଦ ମନ୍ଦିରରେ ଯେତେବେଳେ ଥିଲେ, ସେଠି ଗୋବିନ୍ଦ ବୃନ୍ଦା ପୂଜାରୀ ଅନ୍ୟମାନେ ସବୁ ଯେଉଁ ବୈଷ୍ଣବମାନେ ସବୁ ଆସିଥିଲେ, ସେମାନେ କୃଷ୍ଣଦାସ ଗୋସ୍ୱାମୀଙ୍କୁ ତାଙ୍କୁ ଅନୁରୋଧ କଲେ, ଆପଣ ଚୈତନ୍ୟ ମହାପ୍ରଭୁଙ୍କ ଲୀଳାକୁ ବିଶେଷ ଭାବରେ ଅନ୍ତଃଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ। ତେଣୁ ବଳରାମଙ୍କ ଲୀଳା ବିସ୍ତାର ଭାବରେ ଆମେ ଦେଖିବା ଏଥିରେ ଚୈତନ୍ୟ ଭାଗବତରେ, ଚୈତନ୍ୟ ଭାଗବତରେ ନିତ୍ୟାନନ୍ଦ ପ୍ରଭୁଙ୍କ ଲୀଳା, ଯାହାକି ବଳରାମ ତାଙ୍କ ଲୀଳା ବର୍ଣ୍ଣନା କରାଯାଇଛି, ଏବଂ ଚୈତନ୍ୟ ଚରିତ୍ରାମୃତ ମଧ୍ୟ ସେଇଟାକୁ ବର୍ଣ୍ଣନା କରାଯାଇଛି। ଯାହାକୁ ଏଇଭଳି ଭାବରେ ଭଗବାନ ବଳଦେବଙ୍କର କଥା ଏଇଭଳି ଭାବରେ ଆମେ କିଛି ବର୍ଣ୍ଣନା କରିବା, 10 ସ୍କନ୍ଦରେ ଭଗବାନଙ୍କ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, 9ଟି ଅଧ୍ୟାୟରେ ଭଗବାନଙ୍କ ଲୀଳା ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ଯେତେବେଳେ ଭଗବାନଙ୍କ ଲୀଳାକୁ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି ଭାଗବତମରେ 9ମ ସ୍କନ୍ଦରେ 2-4ଟି ଶ୍ଳୋକରେ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରିଦେଲେ, 2-4ଟି ଶ୍ଳୋକରେ ତେଣୁ ପରୀକ୍ଷିତ ମହାରାଜ ପ୍ରାର୍ଥନା କଲେ, ପ୍ରଭୁ ଭଗବାନଙ୍କ ଲୀଳାକୁ ଏତେ ସଂକ୍ଷେପରେ ବର୍ଣ୍ଣନା କଲେ ହେବ, ତେଣୁ ଏଇଟାକୁ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ। ମୁଁ କୌଣସି ଆଜି ଯାହା ଆମକୁ କିଛି ସୁଯୋଗ ମିଳିଲା ଭଗବାନ କୃପାରୁ, ଆଜି ଟିକେ ଆମେ ଉପବାସ ରହିଲେ, ନହେଲେ ସକାଳ ହେଲେ ଖାଦ୍ୟ ଗ୍ରହଣ କର। ଏ ଭଗବାନ କୃପା କରିକି ଆମକୁ ଏ ସୁଯୋଗ ଦେଉଛନ୍ତି ତପସ୍ୟା କରିବା ପାଇଁ। ଆମର ତପସ୍ୟା କରିବାର ସ୍କୋପ୍ ନାହିଁ। ସକାଳୁ ଉଠିଲେ ମଙ୍ଗଳା ମଙ୍ଗଳାଳତି ପ୍ରସାଦ ନିଅ, ଅମକ ନିଅ, ସମକ ନିଅ, କିନ୍ତୁ ଭଗବାନ କୃପା କରି ଏଭଳି ବ୍ୟବସ୍ଥା କରିଛନ୍ତି, ଆମେ ନ ଚାହିଁଲେ ମୋତେ ବାଧ୍ୟ ହେଇକି ରହିବା। ଗୋଟେ ତପସ୍ୟା ହେଲା ଭଗବାନ ପାଇଁ, ଭଗବାନ ଏଇଥିରେ ସନ୍ତୁଷ୍ଟ ହେଇଯାଆନ୍ତି। ଭାଗବତରେ କୁହାଯାଇଛି, ଯେଉଁ ଭାଗବତ ମହାତ୍ମ୍ୟରେ ବର୍ଣ୍ଣନା କରାଯାଇଛି, ଭାଗବତ ଯେଉଁମାନେ ଶୁଣିବେ, ଯେଉଁମାନେ ଉପବାସ ରହିବେ ସେମାନେ ଶୁଣିବା ପାଇଁ ଯୋଗ୍ୟ। ଏମିତି ବର୍ଣ୍ଣନା କରାଯାଇଛି, ଉପବାସ ରହିକି ଶୁଣିବା ପାଇଁ ବର୍ଣ୍ଣନା କରାଯାଇଛି। ଆମେ ତ ସେ କରିପାରିବା ନାହିଁ, କିନ୍ତୁ ଅନ୍ତତଃ ପକ୍ଷେ ଏଇ କିଛି ଦିନ ଯେଉଁ ମିଳୁଛି ବଳରାମଙ୍କ କୃପାରୁ, ଆଜି ଉପରବେଳା ପର୍ଯ୍ୟନ୍ତ ଉପବାସ କରିବା ପାଇଁ ଆମକୁ ସୁଯୋଗ ଦେଲେ, ତପସ୍ୟା କରିବା ପାଇଁ ସୁଯୋଗ ଦେଲେ, ନହେଲେ ଆମେ କ'ଣ କରିଥାନ୍ତି? ଯାହାର ଶରୀର ଅସୁସ୍ଥ ଅଛି ସେ କଥା ଅଲଗା ଥା, କିନ୍ତୁ ଯେଉଁମାନେ କରିପାରିବେ ତାଙ୍କର କାହିଁକି ସେ ନ କରିବେ? ଏଇଟା ଗୋଟେ ସୁଯୋଗ ଭଗବାନ ଆମକୁ ଦେଇଛନ୍ତି ତାଙ୍କ ପାଇଁ ତପସ୍ୟା କରିବା ପାଇଁ। ଭଗବାନ ପ୍ରାପ୍ତ ହେବା କ'ଣ ଏତେ ସହଜ ଜିନିଷ? ସହଜ ବସ୍ତୁ ଭଗବତ ବସ୍ତୁ ସିଏ, ତେଣୁ ଏଇ ସେ କଥା କହିଲେ, ସିଏ ପରୀକ୍ଷିତ ମହାରାଜ କହିଲେ ସେ କଥା, ଯେ ପ୍ରଭୁ ନୈଶାଂ ଅତି ଦୁଃସହା କ୍ଷୁନ୍ମାନ ତପ୍ତୋଦମପି ବାଧତେ ପିବନ୍ତମ୍ ତନ୍ମୁଖାମ୍ବୁଜମ୍ ଚ୍ୟୁତମ୍ ହରି କଥାମୃତମ୍। ସୁଖଦେବ ଗୋସ୍ୱାମୀ ବିସ୍ତାର ଭାବରେ ବର୍ଣ୍ଣନା କରୁନଥିଲେ, କାହିଁକି ନା ସେ ଚାହୁଁଥିଲେ ପରୀକ୍ଷିତ ମହାରାଜ ଏତେ ଦିନ ହେଇଗଲାଣି, ଚାରି ଦିନରୁ ଉର୍ଦ୍ଧ ହେଇଗଲାଣି, କୌଣସି ଖାଦ୍ୟ ଗ୍ରହଣ କରିନାହାନ୍ତି, କୌଣସି ପାନୀୟ ଗ୍ରହଣ କରିନାହାନ୍ତି, କୌଣସି ବିଶ୍ରାମ ମଧ୍ୟ ନେଇନାହାନ୍ତି, ତେଣୁ ଟିକେ ସେ ବିଶ୍ରାମ ନିଅନ୍ତୁ, ଅତିକି ଟିକେ ପାଣି ଟିକେ କ'ଣ ଗ୍ରହଣ କରନ୍ତୁ, ଜଳ ଟିକେ ଗ୍ରହଣ କରନ୍ତୁ। ପରୀକ୍ଷିତ ମହାରାଜ ସେଥିପାଇଁ ଏଇ ଶ୍ଳୋକଟି କହିଲେ, କହିଲେ ପ୍ରଭୁ ଆପଣ ଭଗବାନଙ୍କ ଲୀଳାକୁ ବିସ୍ତାର ଭାବେ ବର୍ଣ୍ଣନା କରନ୍ତୁ। ମୁଁ କୌଣସି ଖାଦ୍ୟ ଗ୍ରହଣ ନକଲେ ମଧ୍ୟ, କୌଣସି ପାନୀୟ ଗ୍ରହଣ ନକଲେ ମଧ୍ୟ ମୋତେ କୌଣସି ବାଧା ଆସୁନାହିଁ, କାହିଁକି ନା ମୁଁ ଆପଣଙ୍କ ମୁଖରୁ ମୁଖପଦ୍ମରୁ ଭଗବାନଙ୍କର କଥା ଅମୃତକୁ ପାନ କରୁଛି। ଏ କଥା ହେଉଛି ଅମୃତ, ଭଗବାନ କଥା ଅମୃତ, ତେଣୁ ଭଗବାନଙ୍କ ଲୀଳାକୁ ଯେତେବେଳେ ବର୍ଣ୍ଣନା କଲେ ସେତେବେଳେ ସେ କହୁଛନ୍ତି, ଯେତେବେଳେ ଭୂମିଦେବୀ ଏଇ ସମୟରେ ଭଗବାନ କେତେବେଳେ ଆସନ୍ତି, ଯେତେବେଳେ ଆମେ ଜାଣିଛେ ଏଇଟା, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁଥାନ ଧର୍ମସ୍ୟ ତଦାତ୍ମାନ ସୁଜାମ୍ୟହଂ ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତା ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଏ ସାଧାରଣ ଭାବରେ ଏଇ କଥାଟି ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଭଗବତ ଗୀତାରେ। ଅସୁବିଧା ହେଉଛି କି? ମୁଁ ଯେତେବେଳେ ଛୋଟ ପିଲା ଥିଲି, ମୋତେ ମୋର ମନେ ପଡ଼ିଲା, ମୁଁ ଗୀତା ଭାଗବତ ଏଗୁଡ଼ା କିଏ ଆମେ ଜାଣୁଛି? ଆମ ବ୍ରାହ୍ମଣ ଗୁଡ଼ ଜନ୍ମ ହେଲେ ମଧ୍ୟ ଭଗବାନ ଜଗନ୍ନାଥ ପୂଜା ଆମର କରୁଥିଲୁ, ହେଲେ ମଧ୍ୟ ଇଏ କିଏ ପାଠ ପଢ଼ୁଛି ସେସବୁ? ତେଣୁ ମୋର ମନେ ଅଛି ଏ ଗୀତାର ଯେତେବେଳେ ଗୀତା ଉପରେ କିଛି ମହାତ୍ମା ବିଷୟରେ ମୁଁ କିଛି ଶ୍ରବଣ କଲି, ଉପଲବ୍ଧି କଲି ବା କିଛି ଇଚ୍ଛା କଲି ଜାଣିବା ପାଇଁ, ଏ ପ୍ରଥମେ ଏଇ ଶ୍ଲୋକଟି ଘୋଷୁଥିଲି, ଯଦା ଯଦା ହି ଧର୍ମସ୍ୟ। ମୋର ଜଣେ ବଡ଼ ଭାଇ ଅଛନ୍ତି, ସେ ମୋତେ ଏଇ ଶ୍ଲୋକଟି କହିଥିଲେ, ମୁଁ ସେଇଟା ଘୋଷେଇବା ପାଇଁ ଆରମ୍ଭ କରିଥିଲି। ଏ ଭଗବତ ଗୀତାରେ କେତେ କଥା ସବୁ ରହିଛି ଭଗବାନ ଦେଇଛନ୍ତି। ଯାହା ହଉ, ଭଗବାନ ଏହିଭଳି ଭାବରେ ଆସନ୍ତି। ଭଗବାନ ଆଜିର ଲୀଳାରେ, ଆଜିର ଦିବସରେ ଭଗବାନ ଏଇ କଥାକୁ ଆମେ ସ୍ମରଣ କରିବା, ଭଗବାନ ଏଇଥିପାଇଁ ଆସନ୍ତି, ଭଗବାନ ଏଇଥିପାଇଁ ଆସନ୍ତି। ତେଣୁ ଯେତେବେଳେ ଭୂମି ଯେତେବେଳେ ଭାରାକ୍ରାନ୍ତ ହେଇଯାଆନ୍ତି, ଭୌତିକ ଜଗତର ଅବସ୍ଥା ହେଉଛି ସେଇଭଳି ଭାବରେ, ସବୁବେଳେ ଧର୍ମର ଗ୍ଲାନି ହେବ, ଅଧର୍ମର ଅଭ୍ୟୁତ୍ଥାନ ହେବ, ତେଣୁ ସତ୍ୟ ତାପରେ ତ୍ରେତା ତାପରେ ଦ୍ୱାପର ତାପରେ କଳି, ପୁଣି ସତ୍ୟ ଆରମ୍ଭ ହେଇଯିବ, ଧର୍ମର ପୁରା କମିଯିବ, ଆଉ କିଛି ରହିବ ନାହିଁ, ଅଧର୍ମ ପୁରା ବଢ଼ିଯିବ। ଭଗବାନ ଆସିବେ କଳିକି ରୂପରେ ଆସିକିରି ସମସ୍ତଙ୍କୁ ସାବାଡ଼ କରିଦେବେ, ପୁଣି ସତ୍ୟଯୁଗ ଆରମ୍ଭ ହେବ, ସତ୍ୟଯୁଗରେ ପୁଣି ଧର୍ମ ସ୍ଥାପିତ ହେବ। ଏହିଭଳି ଭାବରେ ଭଗବାନ ବିଭିନ୍ନ ସମୟରେ ଯୁଗେ ଯୁଗେ ପ୍ରତି ଯୁଗରେ ଆସନ୍ତି। ତେଣୁ ଦ୍ୱାପର ଯୁଗରେ ମଧ୍ୟ ଭଗବାନ ଆସିଥିଲେ, ଭଗବାନ ଏକୁଟିଆ ଆସିନଥିଲେ, ତ୍ରେତା ଯୁଗରେ ସତ୍ୟ ଯୁଗରେ ଭଗବାନ ପ୍ରାୟ ଏକୁଟିଆ ସବୁ ଆସୁଥିଲେ, ଭଗବାନ ନୃସିଂହଦେବ ରୂପରେ ଆସିଥିଲେ, ବାମନ ଦେବ ରୂପରେ ଆସିଥିଲେ, ସବୁ ଏକୁଟିଆ ଲୀଳା କରୁଥିଲେ। ତ୍ରେତା ଯୁଗରେ ଭଗବାନ ଚାରି ଜଣ ରୂପରେ ଆସିଲେ, ଭଗବାନ ରାମଚନ୍ଦ୍ର, ବାସୁଦେବ, ସଂକର୍ଷଣ, ପ୍ରଦ୍ୟୁମ୍ନ, ଅନିରୁଦ୍ଧ, ଇଏ ହେଉଛନ୍ତି ଭଗବାନଙ୍କର ଯେଉଁ ଚତୁର୍ଭୁଜ। ଭଗବାନ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ରୂପରେ ଆସିକରି ତ୍ରେତା ଯୁଗରେ ଲୀଳା କଲେ। ଦ୍ୱାପର ଯୁଗରେ ଆଉ ଚତୁର୍ଜଣ, ଯଦିଓ ସେମାନେ ସବୁ ଅନ୍ୟ ଭାବରେ ଆସିଥିଲେ, କିନ୍ତୁ ବିଶେଷ ଭାବରେ ଭଗବାନ ଏଇ ଦୁଇ ରୂପରେ ଆସିଲେ, କୃଷ୍ଣ ଏବଂ ବଳରାମ। କୃଷ୍ଣ ବଳରାମ ସାନ ଭାଇ ରୂପରେ ଆସିଥିଲେ ତ୍ରେତା ଯୁଗରେ, ଦ୍ୱାପର ଯୁଗରେ ଆସିଲେ ବଡ଼ ଭାଇ ରୂପରେ। କାହିଁକିନା ଯେଉଁ ଆଦେଶ ଦେଇଥିଲେ ରାମଚନ୍ଦ୍ର ଭଗବାନ, ଯେଉଁ ମର୍ଯ୍ୟାଦା ପୁରୁଷୋତ୍ତମ ଯେଉଁ ଆଦେଶ ଦେଇଥିଲେ ସୀତାଙ୍କୁ, ବିଶେଷ ଭାବରେ ସୀତାଙ୍କୁ ଯେଉଁ ବନବାସ ଦେଇଥିଲେ ନିର୍ବାସନ, ସେଇଟାକୁ ଲକ୍ଷ୍ମଣ ଦେବ ସହିପାରିନଥିଲେ। ତେଣୁ ସେ ଚିନ୍ତା କଲେ ମୁଁ ବଡ଼ ଭାଇ ରୂପରେ ଆସିବି, ତେଣୁ ସେ ଏଇ ଦ୍ୱାପର ଯୁଗରେ ଭଗବାନ ବଡ଼ ଭାଇ ରୂପରେ ଆସିଲେ। ଯାହା ବି ହଉ, ଏଇ ଯେଉଁ ଆସିବା ପାଇଁ ଭଗବାନ ଯେଉଁ ଆସନ୍ତି, ତେଣୁ ଭକ୍ତମାନେ ସବୁ ପ୍ରାର୍ଥନା କରନ୍ତି ଭଗବାନ ଯେଉଁ ଆସିବେ ଆମର ଜୀବର କଲ୍ୟାଣ ପାଇଁ ଆସନ୍ତି। ପ୍ରାର୍ଥନା ନକଲେ ମଧ୍ୟ ସେ ଆସିବେ, କିନ୍ତୁ ତଥାପି ଭକ୍ତମାନେ ତାଙ୍କୁ ପ୍ରାର୍ଥନା କରନ୍ତି। ତେଣୁ ଏଇଠି ସବୁ କହିଲେ, ଏଇ ଯେଉଁ ଲୀଳା ଆରମ୍ଭ ହେଇଛି ଏଇଭଳି ଭାବ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଭୂମି ଦୃପ୍ତ ନୃପ ବ୍ୟାଜ ଦୈତ୍ୟାନିକ ସଦାୟୁଧେ ଆକ୍ରାନ୍ତା ପରି ଭାରେଣ ବ୍ରହ୍ମାଣ ଶରଣଂ ଯଜୌ। ଭୂମି ଏଇଭଳି ଭାବରେ ଦୃପ୍ତ ହେଇଯାଇଥିଲେ, ବିଭିନ୍ନ ଯେଉଁ ପାପୀମାନଙ୍କର ଭାର ବଢ଼ିଯାଇଥିଲା, ଆମେ ଦେଖିବା ଭଗବାନଙ୍କ ଲୀଳାରେ ବର୍ଣ୍ଣନା କରାଯାଇଛି। ଏହାପରେ ଆମେ ଯେଉଁ କଥା ସକାଳୁ ଚାଲୁଛି, ଏହାପରେ ଚାଲିବ। ପ୍ରତିବର୍ଷ ଜରାସନ୍ଧ 23 ଅକ୍ଷୁଣୀ ସୈନ୍ୟ ଆଣିକି ଆସୁଥିଲେ। 23 ଅକ୍ଷୁଣୀ ସୈନ୍ୟ ମାନେ ଗୋଟିଏ ଅକ୍ଷୁଣୀ ସୈନ୍ୟ ହେଉଛନ୍ତି 2,18,700। ଏତିକି ତିନି ଥର ସଂଖ୍ୟା ବାଜିଲେ ଆମେ କହିବା କେତେ ହବ। ଜୟ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନଜୀଉ, ଜୟ ଶ୍ରୀ ଗୋନିଦା, ଶ୍ରୀ ଶ୍ରୀ କୃଷ୍ଣ ବଳରାମ, ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ, ଶ୍ରୀ ଶ୍ରୀ ରାଧା କୃଷ୍ଣଚନ୍ଦ୍ର, ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହଦେବ, ଶ୍ରୀଲ ପ୍ରଭୁପାଦ ମହାରାଜ, ଶ୍ରୀ ଗୁରୁଦେବ କିଜ, ବୈକାଳିକାଳତି କିଜ, ସମ୍ବେଦ ଗୌରଭକୁନ୍ଦ କିଜ, ଦାୟ ଗୌରମାନନ୍ଦେ। ତେଣୁ ଏତିକି 50 ଲକ୍ଷରୁ ଉର୍ଦ୍ଧ ପାପୀମାନଙ୍କୁ ଭଗବାନ ପ୍ରତି ଥରକ ହତ୍ୟା କରୁଥିଲେ। ଗୋଟେ ଗୋଟେ ନଦୀ ବହିଯାଉଥିଲା, ଏହାପରେ ଆମେ ଶୁଣିବା ସେଇଟା, ଗୋଟେ ଗୋଟେ ନଦୀ ବହିଯାଉଥିଲା 50 ଲକ୍ଷ ଯେଉଁଠି ହେଲାଣି, କ'ଣ ଛୋଟିଆ କଥା, 50 ଲକ୍ଷରୁ ଉର୍ଦ୍ଧ ହେବ, ଏସବୁ ଗଣିଲେ ଜଣାପଡ଼ିବ କେତେ ହେଉଛି। ଏତିକି 23 ଲକ୍ଷରୁ ଗୁଣିଲେ ଯେତିକି ହେବ, ମୁଁ ଭାବୁଛି ପାଖ 50 ଲକ୍ଷରୁ ଉର୍ଦ୍ଧ ହେବ। ଏତିକି ସୈନ୍ୟ ମରିଛନ୍ତି, ମାନେ ମୃତ୍ୟୁବରଣ କରିଛନ୍ତି, ମାନେ ଯାଦବ ସୈନ୍ୟ ଗୋଟିଏ ମୃତ୍ୟୁବରଣ କରୁନାହାନ୍ତି, ଯାଦବ ସୈନ୍ୟ ଯେତିକି ଥିଲେ ସେତିକି, କିଛି ଗୋଟିଏ ମୃତ୍ୟୁ ନାହିଁ, କିନ୍ତୁ ଇଏ 50 ଲକ୍ଷ ସୈନ୍ୟ ମୃତ୍ୟୁବରଣ କଲେ। ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧ 49 ଅଧ୍ୟାୟରେ, ଆମେ 48 ଅଧ୍ୟାୟରେ ଚାଲିଛୁ ସକାଳେ, ତାପରେ 49 ଅଧ୍ୟାୟରେ ଆସିବ। 49 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସେ ଯେଉଁ ଗୋଟିଏ ନଦୀ ବହିଯାଉଥିଲା, ସେ ରକ୍ତର ନଦୀ। ଏତିକି ସବୁ ସେ ଭଗବାନ ସବୁ ସଂହାର କରିଛନ୍ତି, ଦୁଷ୍ଟ ସଂହାର କରିଛନ୍ତି, କୃଷ୍ଣ ବଳରାମ ଦୁଇଜଣ ଯାକ। ତେଣୁ ଭୂମିଦେବୀ ଯେତେବେଳେ ଯାଇଥିଲେ ବ୍ରହ୍ମାଙ୍କ ପାଖକୁ ଯାଇଥିଲେ, ବ୍ରହ୍ମା ଚିନ୍ତା କଲେ ଭୂମିର ଭାରକୁ ଅପନୋଦନ କରିବା ପାଇଁ, ଭଗବାନ ବ୍ରହ୍ମା ଚିନ୍ତା କଲେ ଭଗବାନ ପାଖକୁ ଯିବାକୁ ପଡ଼ିବ, ଭଗବାନ ପାଳନ ଦାୟିତ୍ୱରେ ଅଛନ୍ତି, ସେ ଭୂମିର ଭାରକୁ ହରଣ କରିବେ। ତେଣୁ ସେ ଗଲେ, ତାଙ୍କ ଡିପାର୍ଟମେଣ୍ଟ ହେଉ ସେଇଟା, ତାଙ୍କର ଡିପାର୍ଟମେଣ୍ଟ ସୃଷ୍ଟି କରିବେ। ସୃଷ୍ଟି କରିବା ଧ୍ୱଂସ କରିବା ବହୁତ ସହଜ, କିନ୍ତୁ ମେଣ୍ଟେନ୍ କରିବା ବହୁତ କଷ୍ଟ। ତେଣୁ ଭଗବାନ ବିଷ୍ଣୁ ମେଣ୍ଟେନାନ୍ସ ଦାୟିତ୍ୱରେ ରହିଛନ୍ତି, ସେ ପାଳନ କରୁଛନ୍ତି। ସୃଷ୍ଟି କରିବା ଆଉ ସଂହାର କରିବା ପାଇଁ ଭଗବାନଙ୍କର ବିନା, ଭଗବାନ ନ କଲେ ମଧ୍ୟ ଚଳିବ, ତାଙ୍କୁ ଡେପୁଟେସନ ପାୱାର ପାଟର୍ଣ୍ଣ ଦେଇଦେଲେ, ବ୍ରହ୍ମାଙ୍କୁ ଦେଇଦେଲେ, ଜଣେ 100 ଜନ୍ମ ଯଦି ଜଣେ ସ୍ୱଧର୍ମ ଆଚରଣ କରିବ, ସେ ବ୍ରହ୍ମା ହେଇଯିବ, ସେ ସୃଷ୍ଟି କରିପାରିବ ଭୌତିକ ଜଗତକୁ। ଆଉ ତାଠୁ ଯେଉଁମାନେ ଉର୍ଦ୍ଧ, ସେମାନେ ତ ଶିବ ହେଇପାରିବେ ନାହିଁ, ଶିବ ଲୋକ ପ୍ରାପ୍ତ ହେବେ, କିନ୍ତୁ ଶିବଜୀ ଯେଉଁ ଆସିବେ ସେ ହେଉଛନ୍ତି ବିଷ୍ଣୁ ତତ୍ତ୍ୱ। ବିଷ୍ଣୁ ତତ୍ତ୍ୱ ଯେତେବେଳେ ଆସନ୍ତି ଭୌତିକ ଜଗତକୁ, ତମ ଗୁଣକୁ ଆଶ୍ରୟ କରି ଆସନ୍ତି, ସେତେବେଳେ ସେ ଶିବଜୀରେ ପରିଣତ ହେଇଯାଆନ୍ତି, ସିଏ ଧ୍ୱଂସ କରିବେ, ସେ ସବୁ କଟାକଟି ସବୁ କରିକି ରେଡ଼ି କରିଦେ। ତାପରେ ଭଗବାନ ଏଇ ଯେଉଁ ମଝିରେ ଯେଉଁ ରହିଲା ସମୟ, ସୃଷ୍ଟିରୁ ପ୍ରଳୟ ଭିତରେ ଯେଉଁ ସମୟ, ସେଇଟା ବିଷ୍ଣୁ ଦାୟିତ୍ୱ ନେଲେ, ବିଷ୍ଣୁ ଆଉ କାହାକୁ ଦେଲେନି, ସେଇଟା ନିଜେ ପାଳନ କଲେ। ତେଣୁ ରାଜା ଯିଏ ରାଜ୍ୟ ଶାସନ କରୁଛନ୍ତି ସେ ଭଗବାନଙ୍କ ପ୍ରତିନିଧି। ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ କହିଲେ ନରାଣାଂଚ ନରାଧିପଂ, ମନୁଷ୍ୟମାନଙ୍କ ଭିତରେ ମୁଁ ହେଉଛି ରାଜା। ତେଣୁ ରାଜା ଯେତେବେଳେ ଦୁଷ୍ଟ ହେଇଯିବେ ସେତେବେଳେ ଭଗବାନ ତାଙ୍କୁ ସବୁ ହତ୍ୟା କରିବେ, ତାଙ୍କୁ ସବୁ ଫାଷ୍ଟ ତାଙ୍କୁ ସବୁ ହତ୍ୟା କରିବେ, ଜନସାଧାରଣଙ୍କୁ ବିଶେଷ ଇଏ କରିବେ ନାହିଁ। ରାଜାଙ୍କୁ ଯଦି ଠିକ୍ କରିଦିଆଯିବ ସବୁ ପ୍ରଜାମାନେ ସବୁ ଠିକ୍ ହେଇଯିବେ। ତେଣୁ ସବୁ ରାଜାମାନେ ଭଗବାନ ବିରୁଦ୍ଧରେ ଲାଗିଗଲେ, କୃଷ୍ଣଙ୍କ ବିରୁଦ୍ଧରେ, ବଳରାମଙ୍କ ବିରୁଦ୍ଧରେ। ଦଶମ ସ୍କନ୍ଧ 43 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନ ଯେତେବେଳେ ଯାଇଥିଲେ ମଥୁରାକୁ ସେହି ସମୟରେ ଏ ଭଗବାନ କୃଷ୍ଣ ତାଙ୍କ ଲୀଳାକୁ ବିଶେଷ ପ୍ରଦର୍ଶନ କରିନଥିଲେ। କାଁ ଭାଁ ଗୋଟିଏ ଗୋଟିଏ ଅସୁରକୁ ପଠାନ୍ତି କଂସ, ବିରାଟ ବିରାଟ ଅସୁର, ସାଧାରଣ ଅସୁର ନୁହନ୍ତି, ବିରାଟ ବିରାଟ ଅସୁର। ଭଗବାନ ବାଇଁ ହାତିବା ଖେଳ ବେଳେ ଖେଳ ଖେଳ ବି ତାକୁ ହତ୍ୟା କରିଦେଉଥିଲେ ଭଗବାନ। କିନ୍ତୁ ତଥାପି ସାରା ପୃଥିବୀରେ ସେ ସମ୍ବାଦ ପ୍ରଚାରିତ ହୋଇଯାଉଥିଲା, କୃଷ୍ଣ ଛୋଟ ପିଲା 6 ଦିନରେ ହତ୍ୟା କଲା, 6 ଦିନରେ ହତ୍ୟା କଲା ପୁତନାକୁ, ଏଇଭଳି ଭାବରେ ସେମାନେ ଆଲୋଚନା କରୁଥାନ୍ତି। 3 ବର୍ଷରେ ଯେତେବେଳେ ହେଇଗଲେ ଭକାସୁରକୁ ହତ୍ୟା କଲା, 2 ଭାଇ ଭଉଣୀଙ୍କୁ ଆଗ ହତ୍ୟା କଲା, 5 ବର୍ଷ ଭିତରେ ଏଇସବୁ ହତ୍ୟା, ତୃଣାବର୍ତ୍ତ ବର୍ଷକରେ ତୃଣାବର୍ତ୍ତ, ଏଇସବୁ ରାଜାମାନେ ଆତଙ୍କିତ ହୋଇଯାଉଥିଲେ। ରାଜାମାନେ ଯେତେ ପୃଥିବୀରେ ଯେତେ ରାଜା ଥିଲେ, କଂସ ଯେତେବେଳେ ମଲ୍ଲକ୍ରୀଡ଼ା କରୁଥିଲା ଭଗବାନ କୃଷ୍ଣ ଏବଂ ବଳରାମଙ୍କୁ ଆଣିକି ହତ୍ୟା କରିବା ପାଇଁ ବ୍ୟବସ୍ଥା କରିଥିଲା ମଥୁରାରେ, ସେହି ସମୟରେ ସବୁ ରାଜାମାନେ ଆସିଥିଲେ, ପୃଥିବୀର ସାରା ଯେତେ ଥିଲେ ସବୁ, ସମଗ୍ର ଜରାସନ୍ଧଙ୍କର ପ୍ରାୟ ବହୁତ ତାଙ୍କର ଇଏ ଥିଲା, ବହୁତ ଆଧିପତ୍ୟ ଥିଲା, ଜରାସନ୍ଧକୁ ସମସ୍ତେ ତା ଅଧୀନରେ ରହୁଥିଲେ। ଜରାସନ୍ଧର ଜ୍ୱାଇଁ ହେଉଛି କଂସ। ତେଣୁ ସେଇଠି ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନ କୃଷ୍ଣ ବଳରାମ ଯାଇଥିଲେ, 11 ବର୍ଷର ବାଳକ, ସିଏ 11 ବର୍ଷର ବାଳକ, ତାଙ୍କୁ ଦେଖିକରି ଏମାନେ ରାଜା ଯେଉଁମାନେ ଥିଲେ ସେମାନେ କୁହାଯାଇଛି ସେମାନେ ହେଉଛନ୍ତି କ'ଣ, ଏମାନେ ଶାସ୍ତା। କୃଷ୍ଣ ବଳରାମଙ୍କୁ ଦେଖି ଏମାନେ ସେ କହିଲେ କି ଆମକୁ ଶାସ୍ତି ପ୍ରଦାନ କରିବେ, ଏଇ ଭୟା ବୀର ରସ ସେମାନେ ଆସ୍ୱାଦନ କରୁଥିଲେ, ବୀର ରସ ଯୁଦ୍ଧ କରିବେ, ତାଙ୍କ ସହିତ ଯୁଦ୍ଧ କରିବେ। ଆଉ କଂସ ତ ସାକ୍ଷାତ ମୃତ୍ୟୁ ବୋଲି ଡାକୁଥିଲା, ଭୋଜ କ'ଣ ମୃତ୍ୟୁର ଭୋଜପତେ। ଏଇଭଳି ଭାବରେ ଭଗବାନ କୃଷ୍ଣ ବଳରାମ ଆସିବେ। ତେଣୁ ଏମାନେ ସବୁ ଏଇଭଳି ଭାବରେ ଆମେ ଜାଣିବା ପୃଥିବୀର ଅବସ୍ଥା ସେଇ ହେଇଯାଇଥିଲା, ସବୁ ଭାରାକ୍ରାନ୍ତ ହୋଇଯାଇଥିଲେ ପୃଥିବୀ। ତେଣୁ ବ୍ରହ୍ମା ଶିବ ଏବଂ ଅନ୍ୟ ସମସ୍ତ ଦେବତାମାନଙ୍କୁ ନେଇକରି ଗଲେ, ଭଗବାନ ଯେଉଁ ରହିଛନ୍ତି କ୍ଷୀରୋଦସାୟୀ ବିଷ୍ଣୁ, କ୍ଷୀରୋଦସାୟୀ ଭଗବାନ କ୍ଷୀରୋଦସାୟୀ ବିଷ୍ଣୁ ସିଏ ସେଇଠି କ୍ଷୀରୋଦ କ୍ଷୀରସାଗରରେ ସେ ଭଗବାନ ଶୟନ କରିଛନ୍ତି। ତାଙ୍କ ପାଖକୁ ସବୁ ଅବତାର ଆସନ୍ତି କ୍ଷୀରୋଦସାୟୀ ବିଷ୍ଣୁଙ୍କ ପାଖରୁ। ତେଣୁ ଦେବତାମାନେ ଯାଇ ସେଇଠି ପ୍ରାର୍ଥନା କଲେ, ତତ୍ର ଗତ୍ୱା ଜଗନ୍ନାଥଂ ଦେବ ଦେବ ବୃଷା କବି ପୁରୁଷଂ ପୁରୁଷ ସୂକ୍ତେନ ଉପତସ୍ତେ ସମାହିତ। ତେଣୁ ଏଇ ସବୁ ଦେବତାମାନେ ଯାଇକରି କ୍ଷୀରସିନ୍ଧୁ ତଟରେ ଭଗବାନ ପ୍ରାର୍ଥନା କଲେ, କିଭଳି ଭାବେ ପ୍ରାର୍ଥନା କଲେ ନା ପୁରୁଷ ସୂକ୍ତ ମନ୍ତ୍ରରେ, ଓଂ ସହସ୍ର ଶୀର୍ଷା ପୁରୁଷା ସହସ୍ରାକ୍ଷ ସହସ୍ରପାଦ ଇତ୍ୟାଦି, ଏଇ ଯେଉଁ ପୁରୁଷ ସୂକ୍ତ ମନ୍ତ୍ର ଅଛି ସେଇ ପୁରୁଷ ସୂକ୍ତ ମନ୍ତ୍ରରେ ଭଗବାନଙ୍କୁ ସେମାନେ ସବୁ ସ୍ତୁତି କରୁଥିଲେ। ଭଗବାନ ଚାହୁଁଛି ଆସିବେ ବୋଲି, ଭଗବାନଙ୍କ ଭଗବାନ ସେ ପ୍ରାର୍ଥନା ନକଲେ ମଧ୍ୟ ଭଗବାନ ଆସିବେ, ଭଗବାନ ଅପେକ୍ଷା କରିବେ ନାହିଁ, ଆମକୁ ପ୍ରାର୍ଥନା କରନ୍ତୁ ମୁଁ ଯାଇକି ସାହାଯ୍ୟ କରିବି। କିନ୍ତୁ ତଥାପି ଯେଉଁମାନେ ତାଙ୍କର ଭକ୍ତମାନେ ସବୁ ଭଗବାନ ପ୍ରାର୍ଥନା କରି ପ୍ରଭୁ ଆସନ୍ତୁ, ଏ ରହିଛି ଟ୍ରାଡ଼ିସନ୍ ରହିଛି, ଭଗବାନ ସବୁ ପ୍ରାର୍ଥନା କରିବେ। ତେଣୁ ଦେବତାମାନେ ଯାଇକରି ପ୍ରାର୍ଥନା କଲେ, ଯେତେବେଳେ ପ୍ରାର୍ଥନା କଲେ ଭଗବାନ ବ୍ରହ୍ମାଙ୍କ ହୃଦୟରେ ସେ ଦେଇଦେଲେ, ସେ ସମ୍ବାଦ ଦେଇଦେଲେ ବ୍ରହ୍ମା। ସେ ସମ୍ବାଦ ପାଇକରି ଦେବତାମାନଙ୍କୁ କହିଲେ, ଦେବତାମାନେ ଶୁଣ ଭଗବାନ ଏଇଭଳି ଭାବରେ ଆଦେଶ ଦେଇଛନ୍ତି। ଦଶମ ସ୍କନ୍ଧ 1 ଅଧ୍ୟାୟରେ ଏଇ ଶ୍ଳୋକଟି ରହିଛନ୍ତି। ତେଣୁ ସେ କହିଲେ, ଭଗବାନ କହୁଛନ୍ତି, ଭଗବାନ ସବୁ ଜାଣିଛନ୍ତି, ଏମିତି ନୁହଁ ଭଗବାନ ଜାଣିନାହାନ୍ତି ଏସବୁ କେତେ କ'ଣ କହିଲେ, ଏଇ ଗୋଟିଏ ବ୍ରହ୍ମାଣ୍ଡ ନୁହଁ, ଏଇ ଗୋଟିଏ ବ୍ରହ୍ମାଣ୍ଡର ଅବସ୍ଥାକୁ ସେ ଜାଣିଛନ୍ତି, ଆଉ କିଛି ଜାଣିନାହାନ୍ତି ତାହା ନୁହଁ, ଏଇଭଳି ଭାବରେ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି ଭୌତିକ ଜଗତ, ଆମେ ଚିନ୍ତା କରିପାରିବା ନାହିଁ, ଭଗବାନଙ୍କର ଅଚିନ୍ତ୍ୟ ଶକ୍ତି ସେସବୁ ରହିଛି, କେଉଁଠି କେତେବେଳେ କ'ଣ ହେଉଛି ସବୁ ସେ ଜାଣନ୍ତି, ଏକ ସମୟରେ କେତେ କ'ଣ ଲୀଳା ଚାଲିଛି ଭଗବାନଙ୍କର, କୋଟି କୋଟି ବ୍ରହ୍ମାଣ୍ଡ ରହିଛି, କୋଟି କୋଟି ବ୍ରହ୍ମାଣ୍ଡରେ ଭଗବାନ ଯାଉଛନ୍ତି, ଅବତାର ନେଉଛନ୍ତି। ଗୋଟିଏ ବ୍ରହ୍ମାଣ୍ଡରେ ଲୀଳା ସରିଲା ଆଉ ଗୋଟିଏ ବ୍ରହ୍ମାଣ୍ଡକୁ ଯିବେ, ସେଠୁ ସରିଲା ଆଉ ଗୋଟେ ଯିବେ, ସେଠୁ ସରିଲା ଆଉ ଗୋଟେ ଯିବେ, ଏଇଭଳି ଭାବରେ ନିତ୍ୟ ଲୀଳା ଭଗବାନଙ୍କର। ତେଣୁ ଭଗବାନ ବ୍ରହ୍ମାଙ୍କୁ କହିଲେ, ବ୍ରହ୍ମା କହିଲେ ଭଗବାନ ସବୁ ଜାଣିଛନ୍ତି, କିନ୍ତୁ ସେ ଆସିବେ ବସୁଦେବ ଗୃହେ ସାକ୍ଷାତ ଭଗବାନ ପୁରୁଷ ପର ଜନିଷ୍ୟତି ତତ୍ ପ୍ରିୟାର୍ଥମ ସମ୍ଭବନ୍ତୁ ସୁର ସ୍ତ୍ରୀୟ। ଏଇଭଳି ଭାବରେ ଭଗବାନ ଆଦେଶ ଦେଇଛନ୍ତି ଯେ ବସୁଦେବଙ୍କର ଗୃହରେ ଭଗବାନ ଆସିବେ, ଭଗବାନ ପୁରୁଷ ପର। ଏ କ୍ଷୀରୋଦକ ସେଇ ବିଷ୍ଣୁ ଆସିବେ ନାହିଁ, ସେ ଭଗବାନ ସ୍ୱୟଂ ପରମ ପୁରୁଷ ଆସିବେ, ଭଗବାନ କୃଷ୍ଣ ଆସିବେ। ଯେତେ ସବୁ ଅବତାର ଅଛନ୍ତି, ଭାଗବତ ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟରେ ବିଭିନ୍ନ ଅବତାରମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। କାରଣ ଏହି ପ୍ରଶ୍ନଟି ପଚାରିଥିଲେ, ଛଅଟି ଯେଉଁ ପ୍ରଶ୍ନ ରହିଛି, ଏ ପ୍ରଶ୍ନରେ ଗୋଟିଏ ପ୍ରଶ୍ନ ଥିଲା, ଅବତାରମାନଙ୍କ ବିଷୟରେ ଆମକୁ କୁହନ୍ତୁ। ଅବତାରମାନଙ୍କ ବିଷୟରେ ଯେତେବେଳେ କୁହନ୍ତୁ କହିଲେ, ସେତେବେଳେ ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟରେ 22 ଅବତାର ବିଷୟରେ କହିଛନ୍ତି ସୁତ ଗୋସ୍ୱାମୀ। 22 ଅବତାର ବିଷୟରେ ଯେତେବେଳେ କହୁଛନ୍ତି, ସେତେବେଳେ 19ତମ ଅବତାର ଉପରେ ଭଗବାନ ବଳରାମ ଆସିଥିଲେ, ସେଠି ବର୍ଣ୍ଣନା କରାଯାଇଛି ବଳରାମକୁ। 19ତମ ଅବତାର, 19ତମ କ'ଣ, 19ତମ ଅବତାର ଉପରେ ସେ ଆସିଲେ ବଳରାମ। ଭଗବାନଙ୍କର ଅବତାର ଆସିଲେ, ତାକୁ 20ତମ ରୂପରେ ଆସିଲେ, ଏଇଟା ବର୍ଣ୍ଣନା କରାଯାଇଛି ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟ 23 ଶ୍ଳୋକରେ। ଏକୋନବିଂଶେ ବିଂଶତି ମେ ବୃଷ୍ଣିଷୁ ପ୍ରାପ୍ୟ ଜନ୍ମନି ରାମକୃଷ୍ଣ ଇତି ଭୂ ଭଗବାନ ହରତ ହରମ। ଯେତେବେଳେ ଅବତାରମାନଙ୍କ ବିଷୟରେ କହୁଛନ୍ତି ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟରେ ଏସବୁ ଏ କଥାଟି କହି ସତ ଗୋସ୍ୱାମୀ କହିଛନ୍ତି, ସୌନକ ଋଷିମାନଙ୍କୁ 88,000 ଋଷିମାନଙ୍କୁ କହିଛନ୍ତି। ତେଣୁ ପ୍ରଥମେ ହେଉଛନ୍ତି କୁମାର, ଏହିଭଳି ଭାବରେ ବର୍ଣ୍ଣନା କରି କୁମାର ହେଉଛନ୍ତି ଭଗବାନଙ୍କର ଜ୍ଞାନ ଅବତାର, ତାପରେ ଶୁକରଦେବ, ଏହିଭଳି ଭାବରେ ଗୋଟିଏ ପରେ ବର୍ଣ୍ଣନା କରି 19ତମ ଅବତାର ଉପରେ ଭଗବାନ ବଳରାମଙ୍କୁ ବର୍ଣ୍ଣନା କଲେ, ରାମ କୃଷ୍ଣ ଇତି ଭୂ ବଳରାମ। ଏବଂ 20ତମ ଅବତାର ଉପରେ ଭଗବାନ ଆସିଲେ, କୃଷ୍ଣ ଆସିଲେ, ଭଗବାନ ହରତ ହରମ, ଏସବୁ ଭୂମିର ଭାର ହରଣ କରିବା ପାଇଁ ଭଗବାନ ଆସିଲେ। କିନ୍ତୁ ସୁତ ଗୋସ୍ୱାମୀ ସେଇଠି କହିଛନ୍ତି ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟ 28 ଶ୍ଳୋକରେ ଏ ଶ୍ଳୋକଟି କହିଛନ୍ତି, କାରଣ ଯଦିଓ ଏ କୃଷ୍ଣଙ୍କୁ ମଧ୍ୟ ଅବତାର ରୂପରେ ସେ ଗଣନା କରିଦେଲେ, ବଳରାମଙ୍କୁ ଅବତାର ରୂପରେ ଗଣନା କରିଦେଲେ, ସବୁ ବିଭିନ୍ନ ଅବତାରମାନଙ୍କ ବିଷୟରେ ଗଣନା କରିକିରି, ତେଣୁ ସୁତ ଗୋସ୍ୱାମୀଙ୍କର ଚିନ୍ତା ପଡ଼ିଗଲା, ମୁଁ ତ କୃଷ୍ଣଙ୍କୁ ଅବତାର ବିଷୟରେ କହିଦେଲି, ତେଣୁ ଆଉ ଅନ୍ୟମାନେ କ'ଣ ଭାବିବେ, 88,000 ଋଷି ସବୁ ସେଠି ରହିଛନ୍ତି। ତେଣୁ ସେ ଏଇଟାକୁ କହିଲେ, ଶ୍ଳୋକଟି କହିଲେ, କହିଲେ ଏତେ ଚାଂଶ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ଇନ୍ଦ୍ରାହାରି ବ୍ୟାକୁଳ ଲୋକ ଲୁଡ଼ାଇନ୍ତି ଯୁଗେ ଯୁଗେ। ଏ ଯେଉଁ ଯେତେ ସବୁ ମୁଁ କହିଲି, କିଏ ଭଗବାନଙ୍କର ଅଂଶ, ବଳରାମ ହେଉଛନ୍ତି ଭଗବାନଙ୍କର ଅଂଶ, ପ୍ରଥମ ମୂଳ ଭଗବାନ ହେଉଛନ୍ତି କୃଷ୍ଣ, ତାଙ୍କର ପ୍ରଥମ ବିସ୍ତାର ହେଉଛନ୍ତି ବଳରାମ, ତେଣୁ ସିଏ ହେଉଛନ୍ତି ଭଗବାନଙ୍କର ଅଂଶ, ଏବଂ ବଳରାମଙ୍କ ଠାରୁ ସବୁ ବିସ୍ତାର ଆସୁଛନ୍ତି, ସବୁ ସକାଳେ ସେ ପ୍ରଭୁ କହିଲେ ସେ ବିସ୍ତାର ଆସୁଛନ୍ତି, ବଳରାମଙ୍କ ଠାରୁ ଚତୁର୍ଭୁଜ ଆସୁଛନ୍ତି, ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନୁରୁଦ୍ଧ, ଇଏ ହେଉଛନ୍ତି ପ୍ରଥମ ଚତୁର୍ଭୁଜ। ତାପରେ ସିଏ ହେଇଗଲେ କଳା ହେଇଗଲେ, ଅଂଶର ଅଂଶକୁ କଳା କୁହାଯିବ। ତାଙ୍କଠାରୁ ପୁଣି ଆଉ ଗୋଟେ ଚତୁର୍ଭୁଜ ଆସିଲେ, ସିଏ ଦ୍ୱିତୀୟ ଚତୁର୍ଭୁଜ ଯେଉଁ ସଂକର୍ଷଣ, ତାଙ୍କଠାରୁ ଆସିଲେ ଭଗବାନ ଆସିଲେ ଯେଉଁ କରଣ ଦେଖୁସାଇ ବିଷ୍ଣୁ, ଇଏ ହେଉଛନ୍ତି ପୁରୁଷ ଅବତାର କାରଣ ଦେଖୁସାଇ ବିଷ୍ଣୁ, ତାଙ୍କଠାରୁ ଆସିଲେ ଗର୍ଭଦେଖୁସାଇ ବିଷ୍ଣୁ, ତାଙ୍କଠାରୁ ଆସିଲେ କ୍ଷୀରଦେଖୁସାଇ ବିଷ୍ଣୁ, ଏହିଭଳି ଭାବରେ ବିସ୍ତାର ଚାଲିଛି ଅବତାର। ଏତେ ଚାନ୍ସ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ, କିନ୍ତୁ ମୂଳ ଭଗବାନ ହେଉଛନ୍ତି କୃଷ୍ଣ, କୃଷ୍ଣସ୍ତୁ ଭଗବାନ ଇନ୍ଦ୍ରାରି ବ୍ୟାକୁଳ ଲୋକ ଗୁଡ଼ାଇନ୍ତି ଯୁଗେ ଯୁଗେ। ଦେବତାମାନଙ୍କ ବିରୁଦ୍ଧରେ ସବୁବେଳେ ଅସୁରମାନେ ଯୁଦ୍ଧ କରୁଛନ୍ତି, ଆଦି ସମୟରୁ ସବୁ ମୂଳରୁ ସତ୍ୟ ଯୁଗରୁ ଆରମ୍ଭ କରିକିରି ହିରଣ୍ୟକଶିପୁ ହିରଣ୍ୟାକ୍ଷ ଇତ୍ୟାଦି ଆଦି ଦୈତ୍ୟ କୁହାଯାଏ ମଧୁ କୈଟଭ, ହରେ ମୁରାରେ ମଧୁ କୈଟଭାରେ ଗୋପାଳ ଗୋବିନ୍ଦ ମୁକୁନ୍ଦ ସୌରେ ଜଗେଶ ନାରାୟଣ କୃଷ୍ଣ ବିଷ୍ଣୁ ନିରାଶ୍ରୟମାନ ଜଗଦୀଶ ରକ୍ଷ। ଦ୍ୱାପର ଯୁଗର ତାରକ ବ୍ରହ୍ମ ମନ୍ତ୍ର, ହରେ ମୁରାରେ ମଧୁକୈଟବ ହାର ମଧୁକୈଟବ ଆଦି ଦୈତ୍ୟ ଭଗବାନ ଆସିକରି ତାଙ୍କୁ ହତ୍ୟା କରିଥିଲେ ତାଙ୍କ ନାମ ହେଲା ମଧୁକୈଟବ ମଧୁ ହରେ ମୋରାରେ ମଧୁକୈଟବ ମଧୁକୈଟବ ହାରେ ମଧୁକୈଟବକୁ ହତ୍ୟା କରିଥିଲେ ଭଗବାନ ଏହିଭଳି ଭାବରେ ଆରମ୍ଭରୁ ରହିଛନ୍ତି ଦୈତ୍ୟ ଏବଂ ତାଙ୍କର କାମ ହେଲା ଯେଉଁମାନେ ଭଗବାନ ଭକ୍ତ ତାଙ୍କ ବିରୁଦ୍ଧ ଲାଗିବେ ଏଇଟା ଭଗବାନ ଚାହିଁଥିଲେ କ'ଣ କରି ବନ୍ଦ କରିପାରିନଥାନ୍ତେ ଏଇଟା ହେଉଛି କାରଣ ହେଉଛି ଇଏ ଗୋଟେ ଆମ ପାଇଁ ଶିକ୍ଷା ଭଗବାନଙ୍କ ଲୀଳା ମାଧ୍ୟମରେ ବହୁତ ଶିକ୍ଷା ରହିଛି ଆମେ ଯେ ସେସବୁ ଜାଣିଛୁ ତା ନୁହଁ କିନ୍ତୁ ଯେତିକି ଆଚାର୍ଯ୍ୟମାନେ କହନ୍ତି ବହୁତ ଶିକ୍ଷା ରହିଛି ମାଧ୍ୟମରେ ଆମ ଭକ୍ତିମାନ ଠାକୁର ସବୁ ବର୍ଣ୍ଣନା କରିଛନ୍ତି ସବୁ ବିଭିନ୍ନ ଲୀଳା ଯେଉଁ ହେଉଛି ସକାଳେ ଆମେ ବର୍ଣ୍ଣନା କରୁଛୁ ଉପରବେଳା ସବୁ ଅସୁରମାନଙ୍କୁ ଯେଉଁ ହତ୍ୟା କରୁଛନ୍ତି ତା'ର ଗୋଟେ ରହିଛି ତତ୍ତ୍ୱ ରହିଛି ଭକ୍ତିମାନ ଠାକୁର ସେଇଟାକୁ ବର୍ଣ୍ଣନା କରିଛନ୍ତି ତା'ର ତତ୍ତ୍ୱଟା କ'ଣ ଆମର ଶ୍ରୀଶ୍ରୀମନ୍ତ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି ଯେ ଭଗବାନଙ୍କ ଯେଉଁ ଲୀଳା ସବୁ ରହିଛି ଏ ଲୀଳାକୁ ଯଦି ଆମେ ତତ୍ତ୍ୱରେ ନ ଜାଣିବେ ତାହେଲେ ଆମ ପତନ ହେଇଯିବ ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ସେ କଥା ଅହମ୍ ହି ସର୍ବଜ୍ଞାନ ଭୋକ୍ତା ଚ ପ୍ରଭୁରେବ ଚ ନ ତୁମାମ ଅଭିଜାନାଦି ତତ୍ତ୍ୱନା ତବନ୍ଦିତେ ଭଗବାନ ହେଉଛନ୍ତି ଉପଭୋଗକାରୀ ଏଇଟାକୁ ଯେଉଁମାନେ ତତ୍ତ୍ୱରେ ନ ଜାଣିବେ ସେମାନଙ୍କର ପତନ ହେଇଯିବ ତେଣୁ ଅସୁରମାନେ ଏଇ ଯେଉଁ ଭଗବାନ ଏଇସବୁ ଦେଖାଉଛନ୍ତି ଭଗବାନଙ୍କର ଭକ୍ତ ଶରଣରେ ଗଲେ ଯେତେ ବଡ଼ ବିପଦ ଆସିଲେ ମଧ୍ୟ ଜଣେ ମୁକ୍ତ ହେଇଯିବ ଭଗବାନ ଯେଉଁଠି ରହିଛନ୍ତି ତାଙ୍କର କିଛି ଅସୁବିଧା ହେବ ନାହିଁ ଏତେ ପ୍ରକାର ଅସୁବିଧା ଯେମିତି ଫିଲ୍ମରେ ଯଦି ଭିଲିଆନ୍ ନ ରହିବ ଆଉ ଫିଲ୍ମଟା ଆଉ ଏତେ ଆନନ୍ଦ ଲାଗିବ ନାହିଁ ଭଗବାନ ସେଇଭଳି ଭାବରେ ଏଇଭଳି ଭାବରେ ସବୁ ଶତ୍ରୁ ଆସିବେ ତାଙ୍କୁ ସବୁ ଭଗବାନ ହତ୍ୟା କରିବେ ବିନା ସାହାଯ୍ୟ ଦୁଷ୍କୃତା ଏବଂ ତାଙ୍କ ମଧ୍ୟ ମଙ୍ଗଳ କରିବେ ଭଗବାନ ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇଠି ଯେଉଁ କୁହାଗଲା ଭଗବାନ ପୁରୁଷ ପର ବସୁଦେବ ଗୃହ ସାକ୍ଷାତ ଭଗବାନ ପୁରୁଷ ପର ଇଏ କ୍ଷୀରୋଦକସାଇ ବିଷ୍ଣୁଙ୍କ ଠାରୁ ଆସିବେ ପରମ ପୁରୁଷ ଭଗବାନ ସ୍ୱୟଂ ଭଗବାନ ଆସିବେ ବ୍ରହ୍ମାଙ୍କର ଗୋଟିଏ ଦିନରେ ଭଗବାନ ଆସନ୍ତି ବର୍ଣ୍ଣନା କରାଯାଇଛି ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଆସନ୍ତି ଏଣୁ 14 ଜଣ ମନୁଙ୍କ ଭିତରେ ଯେଉଁ ମଧି ସପ୍ତମ ମନୁ ବର୍ତ୍ତମାନ ସପ୍ତମ ମନୁଙ୍କର ସମୟ ଚାଲିଛି ଏହି ସପ୍ତମ ମନୁ ହେଉଛନ୍ତି ସୂର୍ଯ୍ୟ ଦେବତା ବିଭୂଷାନଙ୍କ ପୁତ୍ର ଭବ୍ୟସ୍ୱତ ମନୁ ଯାହାକି ଭଗବତ ଗୀତାରେ ଭଗବାନ କହିଲେ ଏମାଂ ବିଭୂଷତ ଯୋଗଂ ପ୍ରୋକ୍ତବାନ ଅହମ୍ ଅବ୍ୟୟମ୍ ବିଭୂଷାନ ମନ ବି ପ୍ରାହ ମନୁ ରିଖା ବିବ୍ରବିତ୍ ଭଗବାନ ଏଇ ଭଗବତ ଗୀତାର ଜ୍ଞାନ 12,40,000,000 ବର୍ଷ ପୂର୍ବେ କହିଥିଲେ 12,00,000 ଏଇଟାକୁ ଯେଉଁ ଶୁଣିବ ସେ କହିଛି କଳ୍ପନା ଜିନିଷ ଆମର ବେଦକୁ କାହିଁକି ସେମାନେ କହନ୍ତି ପୌରାଣିକ ଏ ପୌରାଣିକ ତ କହିଲେ ଭଲ କଥା ପୁରାଣ ହେଲେ ଭଲ କଥା କହିଲେ କିଛି ଭୁଲ କହିଲେ ନାହିଁ କିନ୍ତୁ କହିବେ ଏଇଟା ମାଇଥୋଲୋଜି ମାଇଥୋଲୋଜି ମାନେ ସବୁ ଇଏ କାଳ୍ପନିକ କଥା ସବୁ ପୁରାଣ ହେଲେ ଠିକ୍ କଥା ପୁରାଣ ଏଇ ଯେଉଁ ଇତିହାସ ଏଇଟା ଠିକ୍ ପୁରାଣ କିନ୍ତୁ ଯେଉଁମାନେ କହୁଛନ୍ତି ମାଇଥୋଲୋଜି ସେମାନେ ଜାଣିପାରନ୍ତି ଆମର ଭକ୍ତମାନେ ମଧ୍ୟ କହନ୍ତି ମାଇଥୋଲୋଜି ହିନ୍ଦୁ ମାଇଥୋଲୋଜି ଇଏ କ'ଣ କଳ୍ପନା ଜିନିଷ ଭଗବାନଙ୍କର କଥା ଏଇ କଳ୍ପନା ଶୁଣିବା ପାଇଁ ଆମେ ଏତେ ତପସ୍ୟା କଲେ ଆଜି ଏତେ ତପସ୍ୟା କଲେ ଆଜି ତ ଏବେ ଏଇଟା ପ୍ରାକ୍ଟିସ୍ ହେଲା ଏଇଟା ଗୋଟେ ପ୍ରୋବେଶ ମାନେ କ'ଣ ଟ୍ରାଏଲ୍ ହେଲା ପୁଣି ଆସିବ 8 ଦିନ ପରେ ରାତି ଅଧ ଯାଏ ଉପବାସ ରୁହ ଉପବାସ ରହିକିରି ଏସବୁ ଶୁଣିବ ଫିଲ୍ମ କଥା ଶୁଣିବ ଉପବାସ ରହିକିରି ଜଣେ ଆଚାର୍ଯ୍ୟ କଥା କହିଛନ୍ତି ଲୋକମାନେ ବୁଝିପାରନ୍ତି ନାହିଁ ସେମାନେ କହନ୍ତି ଏସବୁ ମନଗଢ଼ା ଜିନିଷ ସବୁ ହଁ ମନଗଢ଼ା ଜିନିଷ ଯଦି ମୁନି ଋଷିମାନେ କାହିଁକି ଘର ଫର ତ୍ୟାଗ କରିକିରି ସବୁ ପ୍ରକାର ତପସ୍ୟା କରିକିରି ଏସବୁ ଚିନ୍ତା କରୁଥିଲେ ଭଗବାନଙ୍କୁ ମନଗଢ଼ା କଥାକୁ ଚିନ୍ତା କରୁଥିଲେ ଘରେ ବସିକି ତ ଚିନ୍ତା କରିପାରିଥାନ୍ତେ ତେଣୁ ଇଏ ଯେଉଁ ରହିଛି ଭଗବାନ ଯେଉଁ ଆସନ୍ତି ସପ୍ତମ ମନୁଙ୍କର 28ତମ ଦ୍ୱାପରେ ଭଗବାନ ଆସନ୍ତି 12,40,000,000 ବର୍ଷ କ'ଣ 20,00,000,000 ବର୍ଷର କଥା ରହିଛି ଇତିହାସ ରହିଛି ଯେଉଁମାନେ ଖ୍ରୀଷ୍ଟିଆନ ମାନେ ସେମାନେ ଯେଉଁ ଭାବିଲେ ସେମାନେ କହିଲେ ଆମର ସଂସ୍କୃତି ଆମର ଇତିହାସ ଆମର ସବୁକିଛି ଶ୍ରେଷ୍ଠ ଆମେ ହେଉଛି ଆର୍ଯ୍ୟ ଏମାନେ ସବୁ ଅନାର୍ଯ୍ୟ ଆମେ ତାଙ୍କ ଉପରେ ରୁଲ୍ କରିଛୁ ତାଙ୍କୁ କ'ଣ ତାଙ୍କୁ ଆମ ଅଧୀନରେ ରଖିଛୁ ଏଇଭଳି ଭାବରେ ତାଙ୍କର ଧାରଣା ଥିଲା ତେଣୁ ଆମେ ମଧ୍ୟ ତାଙ୍କ ଅଧୀନରେ ରହିକିରି ଆମର ସଂସ୍କୃତି ଆମର ଇତିହାସ ଆମର ପୁରାଣକୁ ଆମେ ମଧ୍ୟ ସେଇଭଳି ଭାବରେ ଗ୍ରହଣ କଲୁ ଆମେ ହେଉଛେ ମାଇଥୋଲୋଜି ଅନ୍ୟମାନଙ୍କ କଥା ଛାଡ଼ନ୍ତୁ ଅନ୍ୟମାନେ ଆମେ ଭକ୍ତମାନେ ମଧ୍ୟ କୁହନ୍ତି ମାଇଥୋଲୋଜି ମାଇଥୋଲୋଜି କହିଲେ ଏସବୁ ମନଗଢ଼ା କଥା ଇଏ ମନଗଢ଼ା କଥା ଭଗବାନ ଆସିଛନ୍ତି ତେଣୁ ଯେଉଁ କହିଲା ପ୍ରଥମ ପ୍ରଥମ ମନୁଙ୍କର ଭଗବାନ ଯେଉଁ ଆସନ୍ତି ଏଇ ସପ୍ତମ ମନୁ ସପ୍ତମ ମନୁଙ୍କର ଆ ଭିତରେ ସତେଇଶଟି ଦିବ୍ୟ ଯୁଗ ଚାଲିଯାଇଛି। ସତ୍ୟ ତ୍ରତୀୟା ଦ୍ୱାପର କଳି ଏଇଭଳି ଭାବରେ ସତେଇଶଟି ସତ୍ୟ ଗୋଟିଏ ଚତୁର୍ଯୁଗର ଇଏ ହେଉଛି 43,20,000 ବର୍ଷ। ଏତିକିକୁ ସତେଇଶରୁ ଗୁଣ ଯେତିକି ସେତିକି କୋଟି 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 ବର୍ଷ ଚାଲିଗଲାଣି। ଚାଲିଗଲା ପରେ ଏ ସପ୍ତମ ମନୁଙ୍କର 28ତମ ଦ୍ୱାପର ଯେତେବେଳେ ଆସିଲା ସେହି ସମୟରେ ଦ୍ୱାପରର ଅନ୍ତିମ ସମୟରେ ଏଇ ଘଟଣା ସବୁ ହେଇଥିଲା। ଆଜକୁ ପାଖାପାଖି 5,000 ବର୍ଷ ତଳର ଘଟଣା, ବେଶୀ ତଳ ଦିନ ତଳର ନୁହଁ, 5,000 ବର୍ଷ ତଳର ଘଟଣା। ତେଣୁ ସେହି ସମୟରେ ଯେତେବେଳେ ଯାଇଥିଲେ ବ୍ରହ୍ମା ଆଦି ଦେବତାମାନେ ସବୁ ଯାଇଥିଲେ, ଭଗବାନ ସ୍ତୁତି କରିଥିଲେ, ଭଗବାନ ସେକଥା କହିଥିଲେ ଯେ ବସୁଦେବ ଗୃହେ ସାକ୍ଷାତ ଭଗବାନ ପୁରୁଷପର। ବସୁଦେବଙ୍କର ମଧ୍ୟ କଥା ସବୁ ରହିଛି, ବସୁଦେବ ଭଗବାନଙ୍କର ଲୀଳାରେ ଆମେ ସେଇଟା କହିବା, ଭଗବାନ କୃଷ୍ଣଙ୍କର ଲୀଳା ଆସିବ ଆମେ ପ୍ରଭୁ କହିବା, ଆମେ କହିବା ସବୁ କୁହାଯିବ। ବସୁଦେବ ମଧ୍ୟ ସେଭଳି ଭାବରେ ତପସ୍ୟା କରିଥିଲେ, 12,000 ବର୍ଷ ତପସ୍ୟା କରିଥିଲେ। ଭଗବାନ ତାଙ୍କର 3 ଥର ତାଙ୍କର ପୁତ୍ର ରୂପରେ ଆସିଥିଲେ, ପ୍ରଥମେ ଆସିଥିଲେ କୃଷ୍ଣ ରୂପରେ ଆସିଥିଲେ, ଦ୍ୱିତୀୟରେ ଆସିଥିଲେ ବାମନ ରୂପରେ ଆସିଥିଲେ, ତୃତୀୟରେ ଆସିଲେ କୃଷ୍ଣ ରୂପରେ ଆସିଲେ। ଏହି ସମୟରେ ସେ ଏକୁଟିଆ ନ ଆସିକି ଭାଇଙ୍କୁ ସବୁ ଆଣିକି ଭାଇକି ଆଣିକି ଆସିଥିଲେ, ବଡ଼ ଭାଇ। ତେଣୁ ଏଇ ବଳରାମ ବଳଦେବ ଏଠି କୁହାଗଲା ଭଗବାନ ପୁରୁଷ ପର, ପରମ ପୁରୁଷ ଭଗବାନ ଆସିବେ, ଯାହାଙ୍କ ଉପରେ ଆଉ କେହି ନାହାନ୍ତି ସିଏ ହେଉଛନ୍ତି ପରମ ପୁରୁଷ, ତାଙ୍କ ଉପରେ ଆଉ କେହି ନାହାନ୍ତି। ଏସବୁ ବିଭିନ୍ନ ଯେଉଁ ଅବତାର ସବୁ ରହିଛନ୍ତି, ରାମାଦି ମୂର୍ତ୍ତି ଶୁକଳା ନିୟମେନ ତିଷ୍ଠନ୍ ନାନାବତାର ମକରୋଦ ଭୁବନେଶୁ କେନ୍ଦୁ କୃଷ୍ଣ ସ୍ୱୟଂ ସମଭବତ୍ ପରମାପମାନୟୋ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। ରାମ ଲକ୍ଷ୍ମଣ ରାମ ନୃସିଂହ ବାମନ ଇତ୍ୟାଦି ଅନେକ ଅବତାର ଆସୁଛନ୍ତି, ଅବତାର ହିଁ ଅସଂଖ୍ୟା। ଅବତାର ମାନ ବିଷୟରେ ଯଦି ବର୍ଣ୍ଣନା କରାଯିବ ଗଣି ହେବ ନାହିଁ, ଶେଷ ହେବ ନାହିଁ। ଯଥା ବିଦାସୀନ କୁଲ୍ୟ ସରସାସୁ ସହସ୍ରଶଃ, ହଜାର ହଜାର ଅବତାର ଅଛନ୍ତି, ଅବତାର ହିଁ ଅସଂଖ୍ୟା। ହରେଶତ୍ଵ ନିଦେଶ ଯାଏ ଭଗବାନ ହରିଙ୍କର ଠାରୁ ଆସୁଛନ୍ତି ସେମାନେ, ବିରାଟ ଯେମିତି ବିରାଟ ବିରାଟ ବଡ଼ ଜଳାଶ୍ରୟରୁ ଅନେକ ଜଳରାଶି ବାହାରି ପଡ଼େ, ସେହିଭଳି ଭାବରେ ଅନେକ ଅବତାର ଅଛନ୍ତି, ଶେଷ ହେବ ନାହିଁ, ଗଣନା କଲେ ଶେଷ ହେବ ନାହିଁ, ଏତେ ଅବତାର ସବୁ ରହିଛନ୍ତି। ତେଣୁ ଇଏ ଯେଉଁ ଭଗବାନ ଆସିବେ ଅବତାର ହିଁ ଅସଂଖ୍ୟା, ଅନେକ ଅବତାର ଅଛନ୍ତି। ଏଇ କଥା ଏଇ ପ୍ରଶ୍ନ ସବୁ ପଚାରନ୍ତି, ଜୟଦେବ ଗୋସ୍ୱାମୀ କୃଷ୍ଣଙ୍କୁ ତ ଅବତାର ବୋଲି କହିନାହାନ୍ତି, ସେ ଭଗବାନ ନୁହନ୍ତି, ଏଇ ପ୍ରଶ୍ନ କେତେଜଣ ପଚାରନ୍ତି। କୃଷ୍ଣଙ୍କ ବଳରାମଙ୍କ ଅବତାର ବୋଲି କହିଛନ୍ତି, ବଳରାମ ହେଉଛନ୍ତି ଭଗବାନ, କୃଷ୍ଣ ତ ଭଗବାନ ନୁହନ୍ତି, କୃଷ୍ଣ କାହିଁକି କୃଷ୍ଣ କଥା ଲେଖା ହେଇନି, କାହିଁକି କୃଷ୍ଣ କଥା କୁହାଗଲା ନାହିଁ କାହିଁକି, ଏଇ ପ୍ରଶ୍ନ ପଚାରନ୍ତି। ଏଇଟାକୁ ଏଇ ବଳରାମଙ୍କର ଅବତାର ସେଥିରେ ଜୟଦେବ ଗୋସ୍ୱାମୀଙ୍କର ଏତେ କୁହାଯାଉଛି। ଭଗବାନ ଯେ ଆସିଲେ କ'ଣ ପାଇଁ ଆସିଲେ ବଳଦେବ ନା, ସେ ଯେଉଁ ରହିଛନ୍ତି ଭଗବାନଙ୍କର ଆଜି ସକାଳ ପ୍ରଭୁ କହୁଥିଲେ ସେଇ ଯମୁନା ଲୀଳାକୁ, ସେଇ ଲୀଳାକୁ ବର୍ଣ୍ଣନା କରିଛନ୍ତି ସେଇଥିରେ। ଭଗବାନ ବଳରାମଙ୍କର ଅନେକ ଲୀଳା ରହିଛି, କିନ୍ତୁ ଜୟଦେବ ଗୋସ୍ୱାମୀ ସେଇ ଲୀଳାଟିକୁ ବର୍ଣ୍ଣନା କଲେ, ଯେଉଁ ଲୀଳାକୁ ଶୁଣିକିରି ପରୀକ୍ଷିତ ମହାରାଜ କହି ପ୍ରଭୁ ବଳରାମଙ୍କର ଅବତାର ବିଷୟରେ ମୋତେ ଅଦ୍ଭୁତ କର୍ମଣ। ସିଏ ଆମର ଜଣେ ଆଚାର୍ଯ୍ୟ କହୁଛନ୍ତି ସେ ଲୀଳାରେ ଯେ ସାଧାରଣତଃ ଭଗବାନଙ୍କ ଅଦ୍ଭୁତ କର୍ମ ଏଇଭଳି ଭାବରେ, ଆମେ ଯେତେବେଳେ ସ୍ନାନ କରିବା ପାଇଁ ଯାଉଛେ, ଆମେ ନଦୀକୁ ଯାଉଛେ ସ୍ନାନ କରିବା ପାଇଁ, କିନ୍ତୁ ଭଗବାନ କ'ଣ ନଦୀକୁ ଯିବେ ସ୍ନାନ କରିବା ପାଇଁ, ଆଉ ସେ କି ଭଗବାନ? ତେଣୁ ଭଗବାନ କହିଲେ ଯମୁନା ତମେ ଏଠିକି ଆସ। ଏଇଟା ଶୁଣିକିରି ପରୀକ୍ଷିତ ମହାରାଜ ଏତେ ଅଭିଭୂତ ହେଇଗଲେ, ତେଣୁ ସେ ପ୍ରଶ୍ନ କଲେ ପ୍ରଭୁ ବଳରାମଙ୍କର ଲୀଳାକୁ ମୋତେ ଅଦ୍ଭୁତ କର୍ମଣ, ସିଏ ତାଙ୍କ ଲୀଳାକୁ ଆଉ ଟିକେ ବିସ୍ତାର ଭାବରେ କୁହନ୍ତୁ। ଭୂୟମ ଶ୍ରୋତୁମ ଇଚ୍ଛା ଆମି ରାମ ସିଏ ଅଦ୍ଭୁତ କର୍ମଣ, ବଳରାମଙ୍କର ଅଦ୍ଭୁତ କର୍ମ ମୋତେ କୁହନ୍ତୁ, କାରଣ ବଳରାମଙ୍କ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରିନାହାନ୍ତି ଭଗବାନ ଶୁକଦେବ ଗୋସ୍ୱାମୀ। ତେଣୁ ଏଇ ପ୍ରଭୁ ଆଜି ସକାଳେ ଯେଉଁ କହୁଥିଲେ ସେ ଲୀଳାଟି ଆସି କହିଲେ, ସେ 68 ଅଧ୍ୟାୟରେ ଏଇ ଲୀଳାଟି ଆସିବ, କେମିତି ଭଗବାନ ତାଙ୍କୁ ଯାଇଥିଲେ ଯେଉଁ କୌରମାନଙ୍କୁ ଯାଇଥିଲେ ଏଇ ଲୀଳାଟି, ସେଇଥିପାଇଁ ଏଇଟା ଲୀଳାଟି ବର୍ଣ୍ଣନା କଲେ। ତେଣୁ ଏଇ ଯେଉଁ ରହିଛନ୍ତି ଭଗବାନ ପୁରୁଷ ପର, ପରମ ପୁରୁଷ ସିଏ ଆସିବେ, ଭଗବାନ ପୁରୁଷ ପର ଜନିଷ୍ୟତେ ତତ୍ ପ୍ରିୟାର୍ଥ, ତାଙ୍କର ପ୍ରିୟ କରିବା ପାଇଁ ସମ୍ଭବନ୍ତୁ ସୁରସ୍ତ୍ରୀୟ ଯେତେ ଦେବତାମାନେ ସବୁ ଅଛ, ତୁମେ ପତ୍ନୀଙ୍କ ସହିତ ସବୁ ଯାହା ସେଠି ଭାଗ ନେବ ଯାଇକରି ଯଦୁବଂଶରେ ଏଇସବୁ ଆସୁଛନ୍ତି ସବୁ ଏଇ ଯଯାତି ମହାରାଜଙ୍କର ଯେଉଁ ପୁତ୍ର ରହିଛନ୍ତି ତାଙ୍କଠାରୁ ସବୁ ଭଗବାନ ସବୁ ବଂଶ ବାହାରି ଆସିଗଲେ ସବୁ ଭଗବାନ ଲୀଳାରେ ସବୁ ସାମିଲ ହେଲେ ସେମାନେ ସବୁ ଏମାନେ କେତେ ଭାଗ୍ୟବାନ। ଏଇ ଯଯାତି ମହାରାଜଙ୍କ ସବୁ ପୁତ୍ର ପାଞ୍ଚ ପୁତ୍ର ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଯଦୁ, ତାଙ୍କର ଇଏ ହେଉଛନ୍ତି ଦେବଯାନଙ୍କର ଦୁଇ ପୁତ୍ର ଯଦୁ ତୁର୍ବସୁ ଏବଂ ଶର୍ମିଷ୍ଠାଙ୍କର ତିନି ପୁତ୍ର ସେ ହେଉଛନ୍ତି କିଏ କିଏ ଅନୁ ଦ୍ରୁହ ଏବଂ ପୁରୁ। ଶର୍ମିଷ୍ଠାଙ୍କୁ ସେ ବିବାହ କରିନଥିଲେ କାରଣ ଦେବଯାନୀ ଏବଂ ଶର୍ମିଷ୍ଠାଙ୍କ ଭିତରେ ଯେଉଁ ଗଣ୍ଡଗୋଳ ହୋଇଯାଇଥିଲା ସେସବୁ କଥା ଆମେ କହିବା ନାହିଁ, କିନ୍ତୁ ଯାହା ହେଉ ତଥାପି ସିଏ ତାଙ୍କର ପୁତ୍ର ତିନି ଜଣ ଅନୁ ଦ୍ରୁହ ଏବଂ ପୁରୁ। ତେଣୁ ପୁରୁ ତାଙ୍କର ପିତାଙ୍କର ଯୌବନକୁ ପିତାଙ୍କର ପିତାଙ୍କୁ ଯୌବନ ପ୍ରଦାନ କରି ତାଙ୍କର ବାର୍ଦ୍ଧକ୍ୟକୁ ନେଇଯାଇଥିଲେ, ଏ ଘଟଣାଟି ହୋଇଯାଇଥିଲା। ତେଣୁ ପୁରୁ ବଂଶରେ ରାଜା ହେଲେ, ପୁରୁ ବଂଶରେ ପୌର ମାନେ ଏଇ ଯେଉଁ ପୌରବେନ୍ଦ୍ର ବୋଲି କୁହାଯାଉଛି ପୁରୁ ଆସିଥିଲେ, ପୁରୁ ବଂଶରେ କୌରବମାନେ ଆସିଲେ ପାଣ୍ଡବମାନେ ଆସିଲେ ଏଇ ପୁରୁ ବଂଶରେ ସବୁ ଆସୁଥିଲେ, ଏମାନେ ସବୁ କନିଷ୍ଠ ଯଯାତି ମହାରାଜଙ୍କ କନିଷ୍ଠ ପୁତ୍ର। କିନ୍ତୁ ଭଗବାନ ସହିତ ଯୁକ୍ତ ହୋଇଗଲେ କିଭଳି ଭାବରେ ନା ଭଗବାନ ବ୍ୟବସ୍ଥା କରିଦେଲେ ଯଦୁବଂଶ କୁରୁବଂଶ ମିଳିଗଲେ, ଭଗବାନଙ୍କର କୃଷ୍ଣ ଯେଉଁ କ'ଣ ସୁରସେନଙ୍କର କନ୍ୟା କୁନ୍ତି ପାର୍ଥା ପାର୍ଥ ଏ କ'ଣ ପୃଥା ବିବାହ କଲେ କ'ଣ ବିବାହ କଲେ କୃଷ୍ଣଙ୍କର ପିତାଙ୍କୁ ବିବାହ କଲେ ବସୁଦେବଙ୍କୁ ବିବାହ କଲେ ଏହିଭଳି ଭାବରେ ସମ୍ବନ୍ଧ ହୋଇଗଲା ତାଙ୍କ ସହିତ ସବୁ। ଏମାନେ ସବୁ ସେ ପାଞ୍ଚ ପୁତ୍ରମାନଙ୍କର ଯେଉଁ ରହିଛନ୍ତି ବଂଶ ସବୁ ଆସିଛନ୍ତି ସେହି ସମୟରେ ଭଗବାନ ସବୁ ଲୀଳାରେ ସମସ୍ତେ ଅଂଶଗ୍ରହଣ କରିଛନ୍ତି, କେତେ ଭାଗ୍ୟ ତାଙ୍କର ଭଗବାନଙ୍କ ଲୀଳାରେ ଭାଗ୍ୟ ଅଂଶଗ୍ରହଣ କଲେ। ଯେଉଁଭଳି ଭାବରେ ଭାଗ୍ୟ ତାଙ୍କର ରହିଥିଲା ଭଗବାନଙ୍କ ଲୀଳାରେ ଅଂଶଗ୍ରହଣ କରିକି ସେହି ଭାଗ୍ୟ ଭଗବାନ ଆମକୁ ପ୍ରଦାନ କରୁଛନ୍ତି, ସେ ଭଗବାନ କଥା ବା ଭଗବାନଙ୍କ ସେବାରେ ଅଂଶଗ୍ରହଣ କରି ସେହି ଭାଗ୍ୟକୁ ଆମକୁ ପ୍ରଦାନ କରୁଛନ୍ତି ଭଗବାନ। ପ୍ରଭୁପାଦ ମହାରାଜ ସେ କଥା କହୁଛନ୍ତି, ଦ ସେମ୍ କୃଷ୍ଣ ଆଣ୍ଡ ଦ ସେମ୍ ରାମ ଆର୍ ପ୍ରେଜେଣ୍ଟ ଇନ୍ ଦିସ୍ ଏଜ୍ ଇନ୍ ଦ ଫର୍ମ ଅଫ୍ ଦେୟାର ନେମ୍। ତାଙ୍କର ନାମ ମାଧ୍ୟମରେ ଭଗବାନ ସେହି କୃଷ୍ଣ ସେହି ରାମ ରହିଛନ୍ତି। ତେଣୁ ଇଏ ଯେଉଁ ରହିଛନ୍ତି ଭଗବାନଙ୍କର ଲୀଳାରେ ସାମିଲ ହେବା ପାଇଁ ଦେବତାମାନଙ୍କୁ ମଧ୍ୟ ସୁଯୋଗ ମିଳିଲା। ଦେବତାମାନେ ଇନ୍ଦ୍ର ଆସିଲେ ଅର୍ଜୁନ ରୂପରେ ଆସିଲେ, ଏସବୁ ଦେବତାମାନେ ସବୁ ଆସି ପହଞ୍ଚିଗଲେ। କଶ୍ୟପ ଆସିଲେ ବସୁଦେବ ରୂପରେ, ତାଙ୍କର ପତ୍ନୀ ଅଦିତି ଆସିଲେ କ'ଣ ଦେବୀ ରୂପରେ ଆସିଲେ, ନନ୍ଦ ଯଶୋଦା ଏମାନେ ସବୁ ବସୁଥିଲେ, ଏମାନେ ସବୁ ଆସିଲେ ଦ୍ରୋଣ ଏବଂ ଧରା ଏସବୁ ଆସିଲେ। ଏ ନିତ୍ୟ ନନ୍ଦ ମଧ୍ୟ ରହିଛନ୍ତି ଭଗବାନ, ନିତ୍ୟ ପିତାମାତା ରହିଛନ୍ତି ମଧ୍ୟ। ଏହିଭଳି ଭାବରେ ସବୁ ଭଗବାନଙ୍କ ଲୀଳାରେ ସବୁ ସାମିଲ ହେଲେ ଆସିକରି, ଭଗବାନ କହିଲେ ଯାଅ ସବୁ ନବ, ଏହିଭଳି ଭାବରେ କହିକରି ସେଇଠି କହିଥିଲେ ଯେ ବସୁଦେବ କଳାନନ୍ଦ ସହସ୍ର ବଦନ ସ୍ୱରାଟ ଆଗ୍ରତ ଭବିତା ଦେବ ହରେ ପ୍ରିୟ ଚିକିତ୍ସା। ଭଗବାନ ଚାହିଁଥିଲେ ଏକୁଟି ଆସିପାରିଥାନ୍ତେ, ଏକାକି ଭଗବାନ ପାଇଁ କିଛି ବଡ଼ କଥା ନୁହଁ ତାଙ୍କର, କିନ୍ତୁ ଲୀଳା କରିବେ ସିଏ ବଳରାମଙ୍କ ସହିତ ଆସୁଛନ୍ତି। ବଳରାମ ଆଜି ପ୍ରଭୁ କହୁଥିଲେ ଦଶ ରୂପରେ ସେବା କରୁଛନ୍ତି ତାଙ୍କର ଭଗବାନଙ୍କର, ଭଗବାନ ଆସିବା ପୂର୍ବରୁ ଆଜିର ତିଥିରେ ସେ ଯେଉଁ ଭଗବାନ ଆସିଲେ ବଳରାମ ଆସିଲେ ଦେବକୀଙ୍କ ଗର୍ଭରେ ଆସିଲେ, ଯଦିଓ ତାଙ୍କର ନିତ୍ୟ ମାତା ହେଉଛନ୍ତି ରୋହିଣୀ। ଏହି ପ୍ରଶ୍ନଟି ପଚାରିଥିଲେ ଏଇଥିପାଇଁ ଏଇ ସବୁ କୁହାଗଲା। ଆମର ଭକ୍ତମାନେ ମଧ୍ୟ କେତେ ମଧ୍ୟ ପ୍ରଶ୍ନ ପଚାରିଥିଲେ, ରୋହିଣୀଙ୍କର ଇଏ ବଳରାମ କାହାର ପୁତ୍ର, ରୋହିଣୀଙ୍କର ନା ଦେବକୀଙ୍କର? ଏ ଶ୍ଳୋକଟି ଅଛି ପ୍ରଥମ ସ୍କନ୍ଧରେ, ଏଇଟା ରହିଛି ଗୋଟେ ଲେଖିଥିଲି, ସେଇଟା କୁହାଯାଇଛି ଦେବକୀ ପ୍ରଭୁ ଏଇ ନବମ ସ୍କନ୍ଧରେ ଯେତେବେଳେ ବର୍ଣ୍ଣନା କରାଯାଉଛି, ରୋହିଣୀ ଦଶମ ସ୍କନ୍ଧ ଆରମ୍ଭରେ ଏଇ ପ୍ରଶ୍ନ ପଚାରିଛନ୍ତି ପରୀକ୍ଷିତ ମହାରାଜ ଯେ ରୋହିଣୀ ତନୟ ପୁତୋ ରାମ ସଂକର୍ଷଣତୟା ଦେବକିଆ ଗର୍ଭ ସମ୍ବନ୍ଧ ପୁତୋ ଦେହାନ୍ତରଙ୍ଗ ନା। ଏ ପ୍ରଥମ ସ୍କନ୍ଧ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟ ଆଠ ଶ୍ଳୋକରେ ଏଇଟା ପଚାରିଲେ, କାରଣ ନବମ ସ୍କନ୍ଧର ଚବିଶ ଅଧ୍ୟାୟରେ ଯେଉଁ ବଂଶ ବିସ୍ତାର ବିଷୟରେ ବର୍ଣ୍ଣନା କରିଛନ୍ତି, ନବମ ସ୍କନ୍ଧ ଚବିଶ ଅଧ୍ୟାୟ ଛୟାଳିଶ ଶ୍ଳୋକରେ କହିଲେ ବଳରାମ ହେଉଛନ୍ତି ରୋହିଣୀଙ୍କର ପୁତ୍ର, ପୁଣି ଯେତେବେଳେ ଚଉବନ ଶ୍ଳୋକରେ କହିଲେ ସଂକର୍ଷଣ ସେ କହିଲେ ଦେବକୀଙ୍କର ପୁତ୍ର, ଜଣେ ଘାବରା ହେଇଯିବ। ତେଣୁ ଏ ପ୍ରଶ୍ନଟି ପଚାରିଲେ, ରୋହିଣୀ ତନୟ ପ୍ରୋକ୍ତ ରାମ ସଂକର୍ଷଣ ତୟା ଗୁରୁଦେବ ଆପଣ କହିଲେ ରୋହିଣୀ ହେଉଛନ୍ତି କ'ଣ ରୋହିଣୀଙ୍କର ପୁତ୍ର ହେଉଛନ୍ତି ରାମ ସଂକର୍ଷଣ,
କିନ୍ତୁ ପୁଣି କହିଲେ ଦେବକିଆ ଦେବକିଆ ଗର୍ଭ ସମ୍ବନ୍ଧ, ପୁଣି କହିଲେ ଦେବକୀଙ୍କର ପୁତ୍ର ବୋଲି। ତେଣୁ କୁତ ଦେହାନ୍ତର ବିନା ଗୋଟିଏ ପୁଅର କେମିତି ଦୁଇଟା ମା ହବ? ଗୋଟିଏ ମାଆର ଅନେକ ପୁଅ ହେଇପାରେ, କିନ୍ତୁ ଗୋଟିଏ ପୁଅର କେମିତି ଦୁଇଟା ମା ହବ? ତେଣୁ ଦେହାନ୍ତର ବିନା, ଯଦି ଦେହକୁ ଅନ୍ତର ନହେଲା ତାହେଲେ କେମିତି ହେଇପାରିବ? ସେଇଟା ପରୀକ୍ଷିତ ମହାରାଜ ପ୍ରଶ୍ନଟି ପଚାରିଥିଲେ। ତେଣୁ ଏ ଉତ୍ତର ଦିଆହେଇଛି ସେଇଟା, ଭଗବାନଙ୍କର ନିତ୍ୟ ମାତା, ବଳରାମଙ୍କର ନିତ୍ୟ ମାତା ହେଉଛନ୍ତି ରୋହିଣୀ ମାତା, କିନ୍ତୁ ସେ କାହିଁକି ଦେବକୀ ଗର୍ଭରେ ଆସିଲେ? ସେ ତ ଆମ ଭଳି ନୁହଁ ନା, ମାନେ କ'ଣ କର୍ମଣା ଦୈବ ନେତ୍ରଣ ଜନ୍ତୁ ଦେହ ପତାଏ, ଆମେ ଯେଉଁଭଳି ଭାବରେ କର୍ମ କରିବା ସେଇ ଅନୁସାରେ ଆମେ ଜନ୍ମ ନେବା। ଭଗବାନ ସେ ଆତ୍ମମାୟା ନିଜର ଶକ୍ତିରେ ସେ ଆସନ୍ତି, ଯେଉଁଠି ଚାହିଁବେ ସେଇଠି ବର୍ଣ୍ଣନା କରିବେ। ଏ ପ୍ରଶ୍ନଟି ପଚରାଯାଏ, କେତେଜଣ ପଚାରନ୍ତି କାହିଁକି ଭଗବାନ ଖାଲି ଭାରତବର୍ଷରେ ଜନ୍ମ ନେଉଛନ୍ତି, ଆଉ କେଉଁଠି ନେଉନାହାନ୍ତି? ଏ ପ୍ରଶ୍ନଟି ପଚାରୁଛନ୍ତି, ଏବେ ପ୍ରଭୁପାଦ ମହାରାଜ ଉତ୍ତର ଦେଇଥିଲେ। କାରଣ ଭାରତବର୍ଷ ହେଉଛି ହେଡ଼କ୍ୱାର୍ଟର, ଯେମିତି ଆମର ଦିଲ୍ଲୀ ରହିଛି ଭାରତବର୍ଷ, କରେଣ୍ଟ ଭାରତବର୍ଷର ଇଣ୍ଡିଆର ହେଡ଼କ୍ୱାର୍ଟର ହେଉଛି ଦିଲ୍ଲୀ, ସେହିଭଳି ଭାବରେ ପୃଥିବୀର ହେଡ଼କ୍ୱାର୍ଟର ହେଉଛି ଭାରତବର୍ଷ। ଭଗବାନ ଏଇଠି ସବୁ ଲୀଳା ନେବେ, ଲୀଳା କରିବେ, ସବୁ ଯେତେ ଅବତାର ସବୁ ଆସିଛନ୍ତି ସବୁ ଭଗବାନ ଭାରତବର୍ଷରେ ଆସୁଛନ୍ତି। ତେଣୁ ଭାରତବର୍ଷ ସେଇଥିପାଇଁ ଦେବତାମାନେ ସ୍ତୁତି କରୁଛନ୍ତି, ପ୍ରଭୁ ଆମକୁ ସୁଯୋଗ ଦେବେ, ଆମେ ପୃଥିବୀ ଭାରତବର୍ଷରେ ଯେତେବେଳେ ଜନ୍ମଗ୍ରହଣ କରିବୁ, ଭାରତବର୍ଷରେ ଗୋଟେ ମନୁଷ୍ୟ ଜନ୍ମ ଦେବେ ଆମକୁ ପ୍ରଭୁ। କାହିଁକି ନା କ'ଣ ମୁକୁନ୍ଦ ସେବ ପୈକନ୍ ସୃହାହୀନ, ପ୍ରଭୁ ଆମର ଏଇଟା ସୃହା, ଦେବତାମାନେ ଆଉ କହିବେନି ଆମେ ଆଉ ସ୍ୱର୍ଗ ଲୋକକୁ ଯିବୁ ଆଉ ଥରେ, ସେମାନେ କହିବେ ପ୍ରଭୁ ଯାହା ହେଇଗଲା ହେଇଗଲା, ଆଉ ସ୍ୱର୍ଗକୁ ଆସିବୁ ନାହିଁ, ଭାରତବର୍ଷରେ ପୃଥିବୀ ପୃଷ୍ଠରେ ଭାରତବର୍ଷରେ ଏ ପଞ୍ଚମ ସ୍କନ୍ଧରେ ଶ୍ରୀକୁଟି ଅଛନ୍ତି, ଭାରତବର୍ଷରେ ଆମକୁ ଗୋଟେ ମନୁଷ୍ୟ ଜନ୍ମ ଦିଅନ୍ତୁ ପ୍ରଭୁ। ଅହୋ ଅମିଷା କିମକାରି ଶୋଭନମ୍ ପ୍ରସନ୍ନ ଏଷା ସୁଦୌଚୁ ସ୍ୱୟଂ ହରି, ଯେଇ ଜନ୍ମ ଲବ୍ଧ ନୃଷୁ ଭାରତ ଆଜରେ ମୁକୁନ୍ଦ ଶିବ ପାଇଁ ସୃହାଇନ। ଭାରତବର୍ଷରେ ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ ମାନେ କେତେ ଭାଗ୍ୟବାନ ଆମେ। ତେଣୁ ମହାପ୍ରଭୁ ସେଥିପାଇଁ କହିଲେ, ଭାରତ ଭୂମିତେ ମନୁଷ୍ୟ ଜନ୍ମ ହେଲ, ଯାହାର ଜନ୍ମ ସାର୍ଥକ କରିକର ପର ଉପକାର, ଯାହାରେ ଦେଖ ତାହାରେ କହ କୃଷ୍ଣ ଉପଦେଶ, ଆମାର ଆଜ୍ଞା ଗୁରୁ ହୟା ତାର ଏଇ ଦେଶ। ଏ ଶ୍ରୀକୁଟି ଚୈତନ୍ୟ ଚରିତାମୃତ କଥା କୁହାଯାଇଛି। ଭାରତବର୍ଷରେ ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି ତାଙ୍କର ଭାଗ୍ୟକୁ ସେମାନେ ଜାଣୁଛନ୍ତି, ଜାଣିପାରୁନାହାନ୍ତି, ଏବଂ ମନୁଷ୍ୟ ଜନ୍ମ ପାଇକରି ମଧ୍ୟ ସେମାନେ ଭାରତବର୍ଷରେ ମନୁଷ୍ୟ ଜନ୍ମ ପାଇକରି ପଶୁ ଭଳି ଜୀବନଯାପନ କରୁଛନ୍ତି, ପାଶ୍ଚାତ୍ୟ ଜଗତ ଭଳି ସେମାନେ ଜୀବନଯାପନ କରୁଛନ୍ତି, ପଶୁ ହେଇଗଲେ ସେମାନେ। ତେଣୁ ଭାରତବର୍ଷରେ ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି ତାଙ୍କର କର୍ତ୍ତବ୍ୟ ହେଉଛି ସେମାନେ ନିଜ ଜୀବନକୁ ସାର୍ଥକ କରିବେ। ତେଣୁ ନିଜ ଜୀବନକୁ ସାର୍ଥକ କରି ଖାଲି ନିଜେ ଆରାମରେ ରହିଯିବା, ଭଗବତ ଧାମ ଯିବା ତାହା ନୁହଁ, ଅନ୍ୟମାନଙ୍କୁ କେମିତି ଉଦ୍ଧାର କରାଯିବ ସେଥିପାଇଁ ବ୍ୟବସ୍ଥା କରିବେ, ଅନ୍ୟମାନେ କେମିତି ଉଦ୍ଧାର ପାଇବେ ସେଥିପାଇଁ ବ୍ୟବସ୍ଥା କରିବେ ଭଗବାନ କଥା ମାଧ୍ୟମରେ। ତେଣୁ ଆଜି ପ୍ରଭୁ ସକାଳ କହୁଥିଲେ, ମହାପ୍ରଭୁ ଏଇ ଦେଇଛନ୍ତି, ଏଇ ଧାରାରେ ଆମର ପ୍ରଭୁପାଦ ମହାରାଜ ଆସିଛନ୍ତି, ସାରା ପୃଥିବୀରେ ପ୍ରଚାର କଲେ, ଆମକୁ ସେ ସୁଯୋଗ ପ୍ରଦାନ କରୁଛନ୍ତି, ଆମେ ବର୍ତ୍ତମାନ ଯାଇକରି ଆକୁ କଷ୍ଟ କରିବାକୁ ପଡ଼ିବ ନାହିଁ, ଯୁଆଡ଼େ ଗଲେ ଆମର ସେଣ୍ଟର ରହିଛି, ସେଠି ଯାଇ କଥା କହିବା, କଥା କହିବା ସେଠି ଯାଇକି ସରି ଆଡ଼େ ପୃଥିବୀରେ। ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ କେତେ ତାଙ୍କର ଥିଲା ଅସୁବିଧା, ତେଣୁ ଯାହା ବି ହଉ ଏ ଯେଉଁ ରହିଛନ୍ତି ସଂକର୍ଷଣ, ଏ ଯେଉଁ କୁହାଗଲା ସଂକର୍ଷଣ, ଏଇଟା ଏ ପ୍ରଶ୍ନଟି ପଚାରିଥିଲେ କେମିତି ଏଇଟା ହେଲା, ରୋହିଣୀ ତନୟ ପ୍ରୋକ୍ତ ରାମ ସଂକର୍ଷଣ ଦେହା ଦେବକିଆ ଗର୍ଭ ସମ୍ବନ୍ଧ କୁତ ଦେହାନ୍ତର ବିନା। ତେଣୁ ଭଗବାନ ଯେଉଁ ଆସିଲେ ବସୁଦେବ ବଳଦେବ ଆସିଲେ ଆଜିର ତିଥିରେ ଯେଉଁ ଆସିଲେ ଆଜିର ତିଥିରେ ଆସିଲେ ଦେବକୀ ଗର୍ଭରେ ଆସିଲେ, ସପ୍ତମ ଗର୍ଭ ରୂପରେ ଆସିଲେ, ସପ୍ତମ ଗର୍ଭ ରୂପରେ ଆସିଲେ, ଏଇଟା ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଏଇଟା ଆସିବ। ଏବେ ଏଠି ଯେଉଁ ଦେବତାମାନେ ଯାଇକିରି ସେଠି ସ୍ତୁତି କରିଥିଲେ, ଭଗବାନ ଯେଉଁ ମେସେଜ ଦେଇଥିଲେ, ସେ ମେସେଜଟା ଆମେ ସରିଲା ପରେ ଏକଥା କହିବା। ସେ ମେସେଜରେ କୁହାଯାଇଥିଲା ଯେ ବସୁଦେବ କଳା ଅନନ୍ତ, ବାସୁଦେବଙ୍କର କଳା ହେଉଛନ୍ତି ଅନନ୍ତ ଦେବ, ଅନନ୍ତ ଦେବ ତାଙ୍କ ନାମ କାହିଁକି ହେଇଛି ଅନନ୍ତ ଦେବ ନା, ସେ ଭଗବାନଙ୍କ ଗୁଣଗାନ କରୁଛନ୍ତି ଶେଷ ହେଉନାହିଁ, ଭଗବାନ ଏତେ ଗୁଣ ରହିଛି ଶେଷ ହେଉନାହିଁ ଭଗବାନଙ୍କ ଗୁଣ। ଏଠି ମୁଁ ଶୁଣୁଥିଲି ଏ କଥାଟି ରହିଛି, ଏ ଅନନ୍ତଦେବ ସେ ଯେତେବେଳେ ତାଙ୍କୁ ଏଇ ଦିଆଗଲା ଯେ ଭୌତିକ ଜଗତକୁ ଧାରଣ କରିବେ, ତାଙ୍କର 1000 ପ୍ରଭୁ ଆଜି ସକାଳେ କହୁଥିଲେ 1000 ପୁଣାରେ ଏଇ ଭୌତିକ ଜଗତ ଯେଉଁ ରହିଛି 50 କୋଟି ଯୋଜନ ଗୋଟେ ସୋରିଷ ଭଳି ରହିଛି, କିନ୍ତୁ ତଥାପି ସେ ପଚାରିଲେ ପ୍ରଭୁ ମୁଁ କେତେ ଦିନ ଏଇଟା ଧାରଣ କରି ରହିବି, କେତେ ଦିନ ଧାରଣ କରିବି? ନା ଠିକ୍ ଅଛି, ତମେ ମୋର ତ ଗୁଣଗାନ କରୁଛ, ତମେ ମୋ ଗୁଣଗାନ ନ କରି ରହିପାରିବ ନାହିଁ। ଏ ଗୋଟିଏ ମୁଖ ନୁହଁ, ଦୁଇଟି ମୁଖ ନୁହଁ, 100ଟି ମୁଖ ନୁହଁ, 200 ମୁଖ ନୁହଁ, 1000 ମୁଖ। ନା ତମ ବିଦା ମହମୀ ମୁନୟ ବୃଦାସ୍ତେ ମାୟା ବଳସ୍ୟ ପୁରୁଷସ୍ୟ କୁତୁ ବରାଜେ ଗାୟନ ଗୁଣାନ ଦଶଶତା ନନ ଆଦି ଦେବ। ଦଶଶତା ନନ ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବ୍ରହ୍ମା କଥା କହୁଛନ୍ତି, ଦଶଶତା ନନ ଦହେ 10×100 1000 ଫଣା ରହିଛି ଭଗବାନଙ୍କର। ତେଣୁ ଗୋଟିଏ ଫଣାରେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ଗୋଟେ ସୋରିଷ ଭଳି ରହିଛି, ଆମେ ଚିନ୍ତା କରିପାରିବା ନାହିଁ। ଭଗବାନ କହିଲେ ତମର ଯେତେବେଳେ ଗୁଣଗାନ ଶେଷ ହେଇଯିବ ମୁଁ ଆଉ ଗୋଟେ ଅଲ୍ଟରନେଟିଭ ତମକୁ ଦେବି, ଆଉ ଜଣେ ଧାରଣ କରିବ। ଭଗବାନ ଗୁଣଗାନ ଶେଷ ହେଉଛି, ଶେଷ ଅଧୁନା ବି ସମବସ୍ୟତି ନା ସେ ପାରମ, ଏ ପର୍ଯ୍ୟନ୍ତ ଭଗବାନଙ୍କର ଗୁଣ ଶେଷ ହେଇପାରୁନାହିଁ। ପ୍ରଭୁ କହୁଥିଲେ ସକାଳେ ଯାଇଥିଲେ ଚାରି କୁମାର ଯାଇଥିଲେ ସେଇଠି ଶ୍ରବଣ କରିଥିଲେ, ତାଙ୍କ ପାଖରୁ ଆସୁଛି ଗୋଟେ ପରମ୍ପରା ଆସୁଛି, ତାଙ୍କ ପାଖରୁ ସାଂଖ୍ୟାୟନରୁ ସେ ଆସିଲେ, ତାଙ୍କ ପାଖରୁ ଆସିଲେ ଏଇଭଳି ଭାବରେ ମୈତ୍ରମୁନିଙ୍କ ପରମ୍ପରା ଆସିଲା। ତୃତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଏସବୁ କେଉଁଠି ଅଛନ୍ତି, ଏ ପରମ୍ପରାଟି ଆସିଲେ। ମୋତେ ଜଣେ ପଚାରିଥିଲେ ଏଇଟା କେଉଁ ପରମ୍ପରା କେଉଁଠି ଅଛି, ଜଣେ ବହୁତ ପ୍ରଖ୍ୟାତ ଜଣେ କଥାକାର ସେ ଏ ପ୍ରଶ୍ନଟି ପଚାରିଥିଲେ ମୋତେ, କେଉଁଠି ଆସିଲା ଏଇଟା, ଏଇ ତୃତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଅଛି ଏଇଟା। ଯାହା ହଉ, ଏଇ ଯେଉଁ ରହିଛି ଭଗବାନ ଯେଉଁ ଆସୁଛନ୍ତି, ଅନନ୍ତ ଦେବ ଗୁଣଗାନ କରୁଛନ୍ତି, ଶେଷ ହେଉନାହିଁ ଭଗବାନଙ୍କର ଗୁଣ, ଶେଷ ହେଉନାହିଁ, ଶେଷ। ଆଉ ମାୟାବଳସ ପୁରୁଷ କୃତ ବରାଜେ, ଆଉ ଯେଉଁମାନେ ବହୁତ ନିଚଥରରେ ଅଛନ୍ତି ମନୁଷ୍ୟମାନଙ୍କ କଥା କ'ଣ କହିବା, ନାନ୍ଦଂ ବିଦା ମମମୀ ମୁନୟୋ ବୃଦାସ୍ତେ, ହେ ନାରଦ ତମେ ବିଦା ଅହମ ତମେ ମୁଁ ବ୍ରହ୍ମା ତମେ ନାରଦ ତମର ବଡ଼ ଭାଇମାନେ ଯେଉଁ ଅଛନ୍ତି ଚାରି କୁମାର ଶିବଜୀ ଏମାନେ ସବୁ ଏମାନେ ତାଙ୍କର ଶେଷ ଜାଣିପାରୁନାହାନ୍ତି, ତାଙ୍କ ତତ୍ତ୍ୱକୁ ଜାଣିପାରୁନାହାନ୍ତି। ନାହଂ ବିଦା ମହମୀ ମୁନୟ ବ୍ରଜାସ୍ତେ ମାୟା ବଳ ସେ ପୁରୁଷ ସେ କୁତୁବରାଜେ, ଆଉ ଯେଉଁମାନେ ମାୟା ଅଧୀନରେ ଅଛନ୍ତି ତାଙ୍କ କଥା କ'ଣ କହିବା, ବା ଭଗବାନଙ୍କର ମାୟା କୁ ଲୀଳାକୁ ତ ବର୍ଣ୍ଣନା କରିହେବ ନାହିଁ, ତାଙ୍କ ଅନନ୍ତ ଶକ୍ତିର କଥା କ'ଣ କହିବା, ସ୍ପିରିଚୁଆଲ ଏନର୍ଜି କଥା କ'ଣ କହିବା। ଗାୟନ ଗୁଣାନ ଦଶସତା ନନାଦି ଦେବ ଶେଷ ଅଧୁନା ବି ସମବସ୍ୟତି ନା ସେ ପାରମ, ଭଗବାନଙ୍କର ଏ ପର୍ଯ୍ୟନ୍ତ ଗୁଣ ଶେଷ ହେଇପାରୁନାହିଁ ଭଗବାନଙ୍କର, ଏତେ ଗୁଣ ରହିଛି ଭଗବାନଙ୍କର ଅନନ୍ତ ଦେବ। ସେଥିପାଇଁ ତାଙ୍କ ନାମ ହେଲା ଅନନ୍ତ, ଅନନ୍ତ ଏଠି କୁହାଗଲା ଅନନ୍ତ ବାସୁଦେବ, ଏ ବାସୁଦେବ କଳା ଅନନ୍ତ। ବଳରାମ ହେଉଛନ୍ତି ଭଗବାନଙ୍କର କିଏ, ଭଗବାନଙ୍କ ଅଂଶ, ଅଂଶର ଅଂଶ ହେଉଛନ୍ତି କଳା। ତେଣୁ ଇଏ ଯେଉଁ ଆସିଲେ ବସୁଦେବଙ୍କର ଯେଉଁ ଆସିଲେ ଭାଇ ରୂପରେ ବସୁଦେବଙ୍କର, ଇଏ ବଳରାମ ହେଉଛନ୍ତି ପ୍ରକୃତିରେ କଳା, ଏ ଯେଉଁ ଚତୁର୍ଭୁଜ ରହିଛନ୍ତି ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ଇଏ ଯେଉଁ ସଂକର୍ଷଣ ସେ ସଂକର୍ଷଣ ଆସିଲେ ସେ କଳା, ସେ ମୂଳ ବଳରାମ ଆସିନାହାନ୍ତି, ମୂଳ ବଳ ମୂଳ କୃଷ୍ଣ ନୁହଁ ସିଏ, ମୂଳ କୃଷ୍ଣ ହେଉଛନ୍ତି ଏଠି ରହିଲେ ବୃନ୍ଦାବନ ରହିଲେ, ଭଗବାନ ନନ୍ଦଙ୍କର ପୁତ୍ର ରୂପରେ ଆସିଲେ, ଯଶୋଦାଙ୍କ ପୁତ୍ର ରୂପରେ ଆସିଲେ, ସେଇଟା ବହୁତ ଗୁହ୍ୟ ହେଇକି ରହି ସେଇଟା ବୋଧେ ସମସ୍ତେ ଜାଣନ୍ତି ନାହିଁ, ସେଇଟା ମଧ୍ୟ ସମସ୍ତେ ଜାଣନ୍ତି ନାହିଁ। ତେଣୁ ଏଇଠି କୁହାଗଲା ନା ବାସୁଦେବ କଳା ଅନନ୍ତ ସହସ୍ର ବଦନ ସ୍ୱରା, କଳା ଆସିଲେ, କଳା ଆସିଲେ କହିଲେ ଏ ଯେଉଁ, ସେଥିପାଇଁ ଭଗବାନ କହିଲେ, ମହାପ୍ରଭୁ କହିଲେ ଆରାଧ୍ୟ ଭଗବାନ ବ୍ରଜେଶ ତନୟ, ଯଦିଓ ଭଗବାନ ମଥୁରାସ ମଥୁରେଶ ତନୟ ଦ୍ୱାରକେଶ ତନୟ ବା ବସୁଦେବଙ୍କ ପୁତ୍ର, କିନ୍ତୁ ମହାପ୍ରଭୁ କହିଲେ ନାହିଁ ସିଏ ବସୁଦେବଙ୍କ ପୁତ୍ର ବୋଲି କହିଲେ, ସେ କହିଲେ ଆରାଧ୍ୟ ଭଗବାନ ବ୍ରଜେଶ ତନୟ, ବ୍ରଜର ଈଶ ନନ୍ଦ ମହାରାଜ, ନନ୍ଦ ମହାରାଜଙ୍କ ପୁତ୍ର ରୂପରେ ଆସିଲେ, ମୂଳ କୃଷ୍ଣ ଆସିଲେ, ମୂଳ କୃଷ୍ଣ। ତେଣୁ ବସୁଦେବ ଯେତେବେଳେ ଆଣିକି ତାଙ୍କ ପୁତ୍ରକୁ ଆଣିକି ଆସିଲେ ସେହି ସମୟରେ ସିଏ ହେଉଛନ୍ତି ବାସୁଦେବ କୃଷ୍ଣ, ଇଏ ଭଗବାନଙ୍କ ଚତୁର୍ଭୁଜ, ଚତୁର୍ଭୁଜ ଯେଉଁ ରହିଛନ୍ତି ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ଏହି ବାସୁଦେବ ଆସିଲେ, ସେ ଆସିଲେ ଏବଂ ତାଙ୍କୁ ଯେତେବେଳେ ସେ ଆଣିକରି ରଖିଲେ ସେଇଠି ଯଦିଓ ଯଶୋଦାଙ୍କର ଦୁଇଟି ପୁତ୍ର ଜାଣ ସନ୍ତାନ ଜାହାତ ହେଇଥିଲେ, ଗୋଟିଏ ପୁତ୍ର ସନ୍ତାନ ଏବଂ କନ୍ୟା ସନ୍ତାନ, କିନ୍ତୁ ବସୁଦେବ ପୁତ୍ର ସନ୍ତାନ ଦେଖିନଥିଲେ, କେବଳ କନ୍ୟାକୁ ଦେଖିଥିଲେ। ତେଣୁ ସିଏ ତାଙ୍କର ପୁତ୍ରକୁ ସେଇଠି ରଖିକରି ସେ କନ୍ୟାକୁ ନେଇକି ଯାଇଥିଲେ, କନ୍ୟାକୁ ନେଇକି ଯାଇଥିଲେ ଏବଂ ସେଇ ଯେଉଁ ପୁତ୍ରକୁ ରଖିଥିଲେ ଭଗବାନ ବଳରାମ ଯେଉଁ ମୂଳ ଯେଉଁ ଯଶୋଦା ମାଆଙ୍କର ମୂଳ ପୁତ୍ର କୃଷ୍ଣ, ସେ ଦୁଇଜଣ ମିଶିକରି ଲୀଳା କଲେ। ବାସୁଦେବ କୃଷ୍ଣ ଏବଂ ନନ୍ଦ ମହାରାଜ କୃଷ୍ଣ ଦୁଇଜଣ ମିଶିକରି ଲୀଳା କଲେ, 11 ବର୍ଷ କାଳ ଲୀଳା କଲେ, ଭଗବାନଙ୍କର ଲୀଳା, 2-in-1 ହିସାବରେ କାର୍ଯ୍ୟ କରିଛନ୍ତି ସେଇଠି। ତାପରେ ଯେତେବେଳେ ଆସିଲେ ମଥୁରାକୁ ଆସିଲେ, ଏଇଟା ବର୍ଣ୍ଣନା କରାଯାଇଛି, ଯେତେବେଳେ ଅକ୍ରୂର ଆଣିକି ଆସିବେ ଭଗବାନଙ୍କୁ, ସେହି ସମୟରେ ଅକ୍ରୂର ଦେଖିବେ ଭଗବାନଙ୍କୁ, ଏ ଯେଉଁ ଅକ୍ରୂର ଘାଟ ରହିଛି ଯମୁନା ଜଳରେ ଭଗବାନ ଦର୍ଶନ କଲେ, ସେଇଠି ଭଗବାନ ରହିଲେ, ସେଇଠି ଯେଉଁ ବସୁଦେବଙ୍କୁ ଆଣିକି ଆସିଥିଲେ ସେଇଠି ରହିଲେ ଭଗବାନ ଲୀଳା। ଭଗବାନ ବୃନ୍ଦାବନ ତ୍ୟାଗ କରି କୁଆଡ଼େ ଯାଆନ୍ତି ନାହିଁ, ବୃନ୍ଦାବନ ପରିତ୍ୟଜ ପାଦ ଏକମ ନ ବଛନ୍ତି, ବୃନ୍ଦାବନ ତ୍ୟାଗ କରି ଗୋଟିଏ ପାଦ ମଧ୍ୟ ସେ ଯାଆନ୍ତି ନାହିଁ। ତେଣୁ ସେ ଅପ୍ରକଟ ରୂପରେ ତାଙ୍କ ଲୀଳା ଚାଲିଛି, ପ୍ରକଟ ରୂପରେ ଚାଲିଛି, ଅପ୍ରକଟ ବହୁତ ଗଭୀର ତତ୍ତ୍ୱ ସବୁ ରହିଛି, ବହୁତ କଥା ରହିଛି, ଆମେ କ'ଣ କହିବା ସେ ବିଷୟରେ, ଆମର କ'ଣ ଯୋଗ୍ୟତା ଅଛି, ଯେତିକି ଆମେ ଶୁଣିଛୁ ସେତିକି କହିବା ପାଇଁ ମୋତେ ସମୟ ନାହିଁ, ଆଉ ଅନ୍ୟ କଥା ତ ଛାଡ଼ନ୍ତୁ, ଆମର ତ ନାହିଁ ଶକ୍ତି ସେସବୁ। ଇଏ ବହୁତ ଇଏ ଲୀଳା ସବୁ ରହିଛି, ବହୁତ ଯେତିକି କୁହାଯାଉଛି ତା ଭିତରେ ବହୁତ ଟିପ୍ ଅଫ୍ ଦି ଆଇସବର୍ଗ ଯେଉଁ କୁହାଯାଏ, ଟିପ୍ ଅଫ୍ ଦି ଆଇସବର୍ଗ, ଆଇସବର୍ଗ ଦେଖାଯିବ ସମୁଦ୍ରରେ, ଦେଖାଯିବ ଆଗରେ ଏତେ ଛୋଟିଆ ଟିକେ, ତା ଭିତରେ ବହୁତ ଜିନିଷ ରହିଛି, ବୁଡ଼ିକି ରହିଛି। ଭଗବାନଙ୍କ ଲୀଳା ସେହିଭଳି ଭାବରେ, ଭଗବାନ ଲୀଳା ମଧ୍ୟ ସେହିଭଳି ଭାବରେ, ଟିପ୍ ଅଫ୍ ଦି ଆଇସବର୍ଗ। ତେଣୁ ବସୁଦେବ କଳାନନ୍ଦ ସହସ୍ର ବଦନ ସ୍ୱରାଟ, ସହସ୍ର ବଦନ ଅନନ୍ତ ଦେବ ସ୍ୱରାଟ, ସେ ମଧ୍ୟ ଭଗବାନ ଭଳି ଆଗ୍ରତ ଭାବିତ ଦେବ, ପ୍ରଥମେ ସେ ଆସିବେ, ଅଗ୍ରରେ ପ୍ରଥମେ ସେ ଆସିବେ, କାହିଁକି ନା ହରେ ପ୍ରିୟ ଚିକିତ୍ସା, ହରିଙ୍କର ପ୍ରିୟ କାର୍ଯ୍ୟ କରିବା ପାଇଁ ଦଶ ରୂପରେ ସେ ସେବା କରୁଛନ୍ତି। ପ୍ରଥମେ ଶଯ୍ୟା ସ୍ଥାପନ କଲେ, ଦେବୀଙ୍କ ଗର୍ଭରେ ଯଦି ଶଯ୍ୟା ସ୍ଥାପନ କଲେ, 7 ମାସ ଆଜି ଶୁଣୁଥିଲି ସକାଳେ ଶ୍ରୀଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜଙ୍କର ଲେକ୍ଚର ଶୁଣୁଥିଲି, ସିଏ ମଧ୍ୟ ଅଲଗା ଅଲଗା କଥା ସବୁ କହୁଛନ୍ତି, ପ୍ରଭୁପାଦ ମହାରାଜ ଗୋଟେ କଥା କହିଛନ୍ତି, ସିଏ ମଧ୍ୟ ଗୋଟେ କଥା କହିଛନ୍ତି, ଆମେ ଜାଣିପାରିବା ନାହିଁ କେଉଁଟା ଜିନିଷ କେତେବେଳେ କ'ଣ ହେଉଛି, ତାକୁ ଆଚାର୍ଯ୍ୟମାନେ ମଧ୍ୟ ତା'ର ସମାଧାନ କରିଛନ୍ତି, କ'ଣ ପାଇଁ ସବୁ ଅଲଗା ଅଲଗା କଥା ରହିଛି ସବୁ। ତେଣୁ ଯାହା ବି ହେଉ, ଯେଉଁ ଆସିଲେ 7 ମାସ ଗର୍ଭରେ ଥିଲେ ବୋଲି କୁହାଯାଉଛି, ଏଇ ଯେଉଁ ଦେବକୀ ଗର୍ଭରେ ସେ 7 ମାସ ରହିଥିଲେ, ତାପରେ ଟ୍ରାନ୍ସଫର୍ ହେଲେ ରୋହିଣୀଙ୍କ ଗର୍ଭକୁ ଯିବେ, ରୋହିଣୀଙ୍କ ସମୟ ସେ ସମୟରେ ରୋହିଣୀଙ୍କ ଗର୍ଭରେ 3 ମାସର ସନ୍ତାନ ଥିଲେ, ସେ ସନ୍ତାନ ଥିଲେ 3 ମାସ ସନ୍ତାନ ଥିଲେ, ତାଙ୍କୁ ଯେଉଁ ଯୋଗମାୟା ତାଙ୍କୁ ବାହାର କରିଦେଇକରି ତାଙ୍କୁ ସ୍ଥାପନ କରିବେ। ତେଣୁ ଏଇଠି ରହିଛି, ଅଗ୍ରିତ ଭବିତ ଦେବ ହରେ ପ୍ରିୟ ଚିକିତ୍ସା, ବିଷ୍ଣୁ ମାୟା ଭଗବତୀ ଜୟା ସମୟିତ ଜଗତ, ଭଗବାନଙ୍କର ମାୟା ଇଏ କହୁଛନ୍ତି, କାହାକୁ କହୁଛନ୍ତି ନା ଯୋଗମାୟା କହୁଛନ୍ତି, ଯୋଗମାୟା କହୁଛନ୍ତି ତାଙ୍କର ମାୟା, ବିଷ୍ଣୁ ମାୟା ଭଗବତୀ ଯାହା ସମୟିତ ଜିଗ ଜଗତ, ଜଗତକୁ ଯିଏ ସମୟିତ କରୁଛି ସିଏ ବହିରଙ୍ଗ ମାୟା, ସିଏ ବହିରଙ୍ଗ ମାୟା। ତେଣୁ ସିଏ ଆସିବେ ଆଦିଷ୍ଟା ପ୍ରଗୁଣାଂଶେନ କାର୍ଯ୍ୟାର୍ଥେ ସମ୍ଭବିବଶ୍ୟତି, ସିଏ ଯେଉଁ ଆସିବେ କ'ଣ ପ୍ରଗୁଣାଂଶେନ ଆଦିଷ୍ଠା, ତାଙ୍କ ଦ୍ୱାରା ଆଦିଶ ହେଇକରି ପ୍ରଗୁଣ ଅଂଶେନ କାର୍ଯ୍ୟାର୍ଥେ ସମ୍ଭବିବଶ୍ୟତି, ଭଗବାନ ଯେଉଁ ଆସିବେ ସିଏ ଆର ଅର୍ଥଟି ବୁଝିବାକୁ ପଡ଼ିବ କ'ଣ ହେଇଛି ଏକ୍ଜାକ୍ଟଲି, ଯାହା ହଉ ଭଗବାନଙ୍କ ଲୀଳାରେ ସବୁ ସେମାନେ ସାମିଲ ହେବେ, ତମେ ଯାଇକିରି ଭଗବାନଙ୍କ ଲୀଳାରେ ସାମିଲ ହେବ, ତାଙ୍କୁ ସବୁ କହିଲେ ତମେ ଏଇଭଳି ଭାବେ ପୂଜିତ ହେବ, ଏସବୁ କଥା ସବୁ ରହିଛି। ତେଣୁ ଏଇଭଳି ଭାବରେ ଯେତେବେଳେ କୁହାଗଲା, ତେଣୁ ତାପରେ ଯେତେବେଳେ ଏଇସବୁ କହିଲେ ଦେବତାମାନେ ସବୁ ଆସିଗଲେ, ଫେରି ଆସିଲେ, ଫେରି ଆସିଲା ପରେ ଯେତେବେଳେ ଦେବକୀ ଏବଂ ବସୁଦେବ ବିବାହ କଲେ, ସେହି ସମୟରେ ଏସବୁ କଥା ରହିଛି, ଆମର ସମୟ ହେଇଗଲାଣି। ତେଣୁ ଇଏ ଯେଉଁ ଅଷ୍ଟମ ଗର୍ଭରେ ଆସିବେ ତାଙ୍କର ପୁତ୍ର, ସେଇଭଳି ଭାବରେ ଆକାଶବାଣୀ ହେଇଥିଲା, ଆକାଶବାଣୀ ହେଇଥିବାରୁ କଂସ ତାଙ୍କୁ ବନ୍ଦୀ କରି ରଖିଥିଲା, ଏସବୁ କଥା ସବୁ ରହିଛି। ଭଗବାନ ଆଜିର ତିଥିରେ ଏଇ ରହିଛି, ଦ୍ୱିତୀୟ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ସିଏ ଯେଉଁ ଆସିଲେ ଦେବକୀଙ୍କର 7ମ ଗର୍ଭରେ ଆସିଲେ, ଦେବକୀଙ୍କର 7ମ ଗର୍ଭରେ ଆସିଲେ କ'ଣ ସବୁ ଲେଖିକି ସବୁ ବହୁତ କଥା ରହିଛି। ଯାହାବି ହଉ, ଏହିଭଳି ଭାବରେ ସପ୍ତମ ଗର୍ଭରେ ଆଜି ଆସିଲେ ରୋହିଣୀ ସପ୍ତମ ବୈଷ୍ଣବ ଧାମ ଯମନନ୍ତ ପ୍ରଚକ୍ଷତେ ଗର୍ଭୋ ବଭୁବ ଦେବକ୍ୟା ହର୍ଷ ଶୋକ ବିବର୍ଦ୍ଧନ। ଛଅଟି ପୁତ୍ରଙ୍କୁ ହତ୍ୟା କଲା ପରେ କଂସ ଛଅଟି ପୁତ୍ରଙ୍କୁ ହତ୍ୟା କରିଥିଲେ, ଏ ସପ୍ତମ ପୁତ୍ର ଗର୍ଭରେ ରହିଛନ୍ତି। ସାତ ମାସ କାଳ ଦେବକୀ ଚିନ୍ତା କରୁଛନ୍ତି ଏ ପୁତ୍ରକୁ ମୋତେ ହତ୍ୟା କରିବ, ବହୁତ ଆନନ୍ଦ ହେଇଯାଉଛନ୍ତି। ଏକ ସମୟରେ କୁହାଯାଉଛି ହର୍ଷ ଶୋକ ବିବର୍ଦ୍ଧନ, ହର୍ଷ ବଢ଼ୁଛି, ଶୋକ ମଧ୍ୟ ବଢ଼ୁଛି, କାରଣ ଭଗବାନ ସେଠି ରହିଛନ୍ତି ଅନନ୍ତ ଦେବ। ପୁଣି ଶୋକ କାହିଁକି ହେଉଛି ନା, କଂସ ହତ୍ୟା କରିବ, ଛଅଟି ପୁତ୍ରକୁ ହତ୍ୟା କରିଛି, ଏଇଟାକୁ ମଧ୍ୟ ହତ୍ୟା କରିବ ଏ ପୁତ୍ରକୁ, ଶୋକ ଏକ ସମୟରେ ତାଙ୍କର ଦୁଇଟି ଯାକ ହେଉଛି, ହର୍ଷ ବଢ଼ୁଛି, ଶୋକ ମଧ୍ୟ ବଢ଼ୁଛି। ଏ ଅଦ୍ଭୁତ ତଥ୍ୟ, ଏଇ ଯେଉଁ ଛଅଟି ପୁତ୍ରକୁ ହତ୍ୟା କଲେ ତାର ମଧ୍ୟ କାରଣ ସବୁ ରହିଛି, ଇଏ ଗୋଟେ ତତ୍ତ୍ୱ ସବୁ ରହିଛି, ବହୁତ ତତ୍ତ୍ୱ ରହିଛି। ଏ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ, ଏ ଛଅଟି ରିପୁ ଯେଉଁ ରହିଛି, ଏ ଛଅଟି ଯେଉଁ ଅନର୍ଥ ଯେତେବେଳେ ଦୂର ହେବ ସେତେବେଳେ ଭଗବାନ ଆସିବେ, ସେଥିପାଇଁ ଛଅଟି ପୁତ୍ରକୁ ହତ୍ୟା କଲେ କଂସ, ବହୁତ ଗଭୀର ତତ୍ତ୍ୱ ରହିଛି। ଯାହା ବି ହଉ, ସପ୍ତମ ବୈଷ୍ଣବ ଧାମ, ବୈଷ୍ଣବଙ୍କର ଧାମ ଆମର କି ଆମର ଆଶ୍ରୟ ହେଉଛନ୍ତି ସିଏ ବୈଷ୍ଣବ ଗୁରୁତତ୍ତ୍ୱ, ପ୍ରଭୁ କହିଲେ ସକାଳେ ଗୁରୁତତ୍ତ୍ୱ ସିଏ ବୈଷ୍ଣବମାନଙ୍କ ସେ ହେଉଛନ୍ତି ଧାମ, ଆଶ୍ରୟ ତତ୍ତ୍ୱ ସିଏ ଗୁରୁ ବୈଷ୍ଣବ ଧାମ ଯମନନ୍ତ ପ୍ରଚକ୍ଷତେ, ଯାହାଙ୍କୁ ଅନନ୍ତ ବୋଲି କୁହାଯାଉଛି। ଗର୍ଭ ବହୁ ଦେବକିଆ, ତେଣୁ ଦେବକୀଙ୍କର ସପ୍ତମ ଗର୍ଭରେ ସେ ଆସିଲେ ହର୍ଷ ଶୋକ ବିବର୍ଦ୍ଧନ, ହର୍ଷ ଏବଂ ଶୋକ ଦୁଇଟି ଯାକ ବଢ଼େଇଲେ, ହର୍ଷ ଶୋକ ବିବର୍ଦ୍ଧନ। ତେଣୁ ପ୍ରଭୁ ଆମର ଟିକେ ହେଇଗଲା ପରେ ମୋତେ କହିବେ ଆଉ କେତେବେଳେ ବନ୍ଦ କରିବା, ମୁଁ ତା ତର୍ତ୍ତ ରଖୁଛି ହେଇଗଲାଣି ତ ଆମକୁ କେହି ନାହାନ୍ତି ଲୋକ। ଆଚ୍ଛା ଆଚ୍ଛା ଠିକ୍ ଅଛି, ତା ତେଣୁ ଏଠି ଯେଉଁ କୁହାଯାଉଛି ଦେବକ୍ୟା ଏଇ ଯେଉଁ ରହିଛି ଭଗବାନ ଏଇଭଳି ଗୋଟିଏ ଗୋଟିଏ ପୁତ୍ରକୁ ଯେତେବେଳେ ହତ୍ୟା କରିଦେଲେ, ଏମାନେ ସବୁ ମରିଚିଙ୍କର ପୁତ୍ର, ଭଗବାନ ବ୍ରହ୍ମା ଯେତେବେଳେ ପ୍ରଥମେ ସୃଷ୍ଟି କରୁଥିଲେ, ପ୍ରଥମ ସୃଷ୍ଟି ସମୟରେ ଯେତେବେଳେ ଗୋଟିଏ କନ୍ୟାଙ୍କୁ ସୃଷ୍ଟି କରିଥିଲେ, ସରସ୍ୱତୀଙ୍କୁ ସୃଷ୍ଟି କରିଥିଲେ, ଏତେ ତାଙ୍କର ସୌନ୍ଦର୍ଯ୍ୟ ଥିଲା, ସିଏ ମଧ୍ୟ କାମ ମୋହିତ ହୋଇଯାଇଥିଲେ, ତେଣୁ ତାଙ୍କ ପଛରେ ଧାବିତ ହୋଇଥିଲେ। ସେଇ ସମୟରେ ଏଇ ଯେଉଁ ଛଅ ଜଣ ପୁତ୍ର, ଇଏ ହେଉଛନ୍ତି ମରିଚିଙ୍କର ପୁତ୍ର, ମରିଚି ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର, ବ୍ରହ୍ମାଙ୍କର ମାନସରୁ ଜାହାତ ହେଉଛନ୍ତି। ଏ ମନରେ ଆମେ ଏଇସବୁ ଜିନିଷ ରହିଛି, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ, ଏଇ ଛଅ ଜଣ ହେଉଛନ୍ତି ସେଇ ଛଡ଼ ରିପୁର ପ୍ରତୀକ, ଷଡ଼ ଗର୍ଭ ବୋଲି କୁହାଯାଏ ଏମାନଙ୍କୁ। ଆମର ଆଜି ଶୁଣୁଥିଲି ଗୌରବନ୍ଦ ସ୍ୱାମୀ ମହାରାଜ କହିଲେ ଅଲଗା କଥା କହିଲେ, ସେ କହିଲେ ଆମର ଯେଉଁ ପାଞ୍ଚଟି ରହିଛି ତନ୍ମାତ୍ର ରହିଛି, ଶବ୍ଦ ସ୍ପର୍ଶ ରୂପ ରସଗନ୍ଧ ଏବଂ ଆଉ ଗୋଟେ ହେଉଛି ମନ, ଏଇ ଏଇ ବୋଲି କହିଲେ ସେ ମହାରାଜ କହିଲେ। ଯାହା ଆମେ ତାକୁ ବୁଝିପାରୁନୁ, ସେ ଜାଣିଛି ବୁଝି, ସେ କହିଛି ତାକୁ ବୁଝିବେ, ଆମେ ଏଇଟା ଭଗବାନ ମହାରାଜ କହିଛନ୍ତି, ଆମେ ସହଜ ବୁଝିବାକୁ ଆମେ କହିଦେଉଛୁ ଏଇଟା। ଏଇଟା ମୋତେ ଆଚାର୍ଯ୍ୟମାନେ କହିଛନ୍ତି ଛଡ଼ ଗର୍ଭ ବୋଲି କହିଛନ୍ତି, ମୁଁ ପଢ଼ିଥିଲି ସବୁ ଆଚାର୍ଯ୍ୟମାନଙ୍କ ଟୀକାକୁ ପଢ଼ିଥିଲି, ଯେତେ ଆଚାର୍ଯ୍ୟ ସମସ୍ତେ କହିଛନ୍ତି ଷଡ଼ଗର୍ଭ ଷଡ଼ଗର୍ଭ ଷଡ଼ଗର୍ଭ, କେହି କ୍ଲାରିଫାଏ କରିନାହାନ୍ତି, କିନ୍ତୁ ପ୍ରଭୁପାଦ ମହାରାଜଙ୍କ ଭାଷାରେ କ୍ଲାରିଫାଏ ହେଇଛି ସେଇଟା, ଏଇ ଶୋକଟେ ଆସିବେ, ସେ ଶୋକଟେ ଆସିବେ ସେଇଟା। ତେଣୁ ଏଇଠି କୁହାଗଲା ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସେଠି କୁହାଯାଉଛି ଯେ ଏଇଭଳି ଭାବରେ ଯେତେବେଳେ ଇଏ ହେଲା, ହଁ ଆସିଲେ ସପ୍ତମ ଗର୍ଭରେ ଆସିଲେ ଛଅଟି ପୁତ୍ରକୁ ହତ୍ୟା କରିଦେଇଛନ୍ତି, ତେଣୁ ଆଙ୍କର ଦେବକୀଙ୍କର ହର୍ଷ ଓ ଶୋକ ବଢ଼ି ବଢ଼ିକି ଯାଉ, ସ୍ୱୟଂ ଆନନ୍ଦ ମନ ସେ ରାମ ଆନନ୍ଦ ପ୍ରଦାନ କରିବେ, କିଛି ଆନନ୍ଦ ତାଙ୍କ ନବ ଗର୍ଭରେ ସେ ରହିଛନ୍ତି। କ'ଣ ଛୋଟିଆ କଥା, ତାଙ୍କୁ କଥା କହିକି ଜଣେ ଏତେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସୁଖଦେବ ଗୋସ୍ୱାମୀ କଥା କହିକିରି ଆନନ୍ଦ ପ୍ରାପ୍ତ ହେଉଛନ୍ତି, ପରୀକ୍ଷିତ ମହାରାଜ କଥା ଶୁଣିକି ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଭୋଗ ଶେଷ ଭୁଲି ଯାଉଛନ୍ତି, ଆଉ ସ୍ୱୟଂ ଯେତେବେଳେ ସେ ଭଗବାନ ଆସିବେ, ଅବଶ୍ୟ ଭଗବାନ ଆଉ ତାଙ୍କ କଥା ବିଷୟରେ କୌଣସି ତଫାତ ନାହିଁ, ଭଗବାନ ଆଉ ତାଙ୍କ କଥା ବିଷୟରେ ତଫାତ ନାହିଁ, କିନ୍ତୁ ଯାହା ବି ହଉ, ତେଣୁ ଭଗବାନ ଅପି ବିଶ୍ୱାତ୍ମା ନା, ଏଇଭଳି ଭାବରେ ଗର୍ଭେ ଯେ ଆସିଗଲେ ଦେବକୀଙ୍କର ବହୁତ ତାଙ୍କର ହର୍ଷ ବଢ଼ିଗଲା ଏବଂ ଶୋକ ମଧ୍ୟ ବଢ଼ିଗଲା, କାରଣ ଭଗବାନ ସ୍ୱୟଂ ଆସିଗଲେ। ତେଣୁ ଏଠି କହୁଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କୁ, ସାକ୍ଷାତ ଆନନ୍ଦସ୍ୟ କୁକିକତ୍ୱାତ୍ ହର୍ଷ କଂସୋ ବଧିଷ୍ୟତି ବୁଦ୍ଧ୍ୟା ଶୋକ, ଏକ ସମୟରେ ତାଙ୍କ ଦୁଇଟି ଜିନିଷ ହେଲା, ଆମେ ଚିନ୍ତା କରିପାରିବା ନାହିଁ, ଆମେ ଯେତେବେଳେ ଆନନ୍ଦ ହେବା ତାହେଲେ ସୁଖ ହେବ ନାହିଁ, ଆନନ୍ଦ ପରେ ସୁଖ ହେବ, ବା ସୁଖ ଯେତେବେଳେ ଆନନ୍ଦ ପରେ ହସୁଥିବା ସମୟରେ ଦୁଃଖ ଆସିବ ନାହିଁ, ବା ହସ ଦୁଃଖ ଆସିଲେ ହସ ଆସିବ ନାହିଁ, ଆନନ୍ଦ ଆସିବ ନାହିଁ, ଏଇଭଳି ଭାବରେ କଥା। ଆମେ ଯଦି ଆନନ୍ଦ ରହିବା ଦୁଃଖ ହେଇପାରିବ ନାହିଁ, ଦୁଃଖରେ ରହିଲେ ଆନନ୍ଦ ହେଇପାରିବ ନାହିଁ। କିନ୍ତୁ ଇଏ ଯେଉଁ ରହିଲେ ଦେବକୀ ଏକ ସମୟରେ ଆନନ୍ଦ ହେଉଛି ଦୁଃଖ ହେଉଛି, ଆନନ୍ଦ ହେଉଛି ହର୍ଷ ଶୋକ ବିବର୍ଦ୍ଧନ, ହର୍ଷ ବଢ଼ି ବଢ଼ିକା ଯାଉଛି ପୁଣି ଶୋକ ବଢ଼ି ବଢ଼ିକା ଯାଉଛି ଏକ ସମୟରେ। ଏହି ତାର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ସାକ୍ଷାତ ଆନନ୍ଦ ସେ କୁଖିକତ୍ୱାତ୍, ଭଗବାନ ଆନନ୍ଦ ଘନ, ସିଏ ଆନନ୍ଦ ଘନ ଯେତେବେଳେ ଆପଣଙ୍କ ହୃଦୟରେ ଆସିବେ ସେତେବେଳେ କ'ଣ ହେବ ଅବସ୍ଥା ଆମର, ତେଣୁ ହର୍ଷ ବହୁତ ଆନନ୍ଦିତ ହେବେ ସେମାନେ। ଆ ପୂର୍ବରୁ ସେ ଆନନ୍ଦ ସେ ପ୍ରାପ୍ତ ହୋଇନଥିଲେ, ଛଅ ପୁତ୍ର ପ୍ରାପ୍ତ ହୋଇଥିଲେ କିନ୍ତୁ ଏତେ ଆନନ୍ଦ ପ୍ରାପ୍ତ ହୋଇନଥିଲେ। ଏଇ ଆନନ୍ଦ ଏଇ ସପ୍ତମ ପୁତ୍ର ଯେତେବେଳେ ଆସିଲେ ସେ ଆନନ୍ଦ ଗର୍ଭ ଯେତେବେଳେ ତାଙ୍କର ଯାହା ଥିଲା ସେହି ସମୟରେ ତାଙ୍କର ଆନନ୍ଦ ହେଉଛି, ସାତ ମାସ ଧରିକି ସେ ଆନନ୍ଦରେ ରହୁଛନ୍ତି, ଆନନ୍ଦ ବଢ଼ୁଛି, ଇଏ ବଢ଼ୁଛି, ଶୋକ ମଧ୍ୟ ବଢ଼ୁଛି, ଆନନ୍ଦ ବଢ଼ୁଛି ଶୋକ ବଢ଼ୁଛି। କାହିଁକି ଶୋକ ହେଉଛି, କାହିଁକି ନା କଂସ ବଧିଷ୍ୟତି ଇତି ବୁଦ୍ଧିଆ ଶୋକ, ତଥାପି ଚିନ୍ତା ଆନନ୍ଦ ହୋଇଗଲା ବେଳକୁ ସେତେବେଳେ ଚିନ୍ତା କରୁଛନ୍ତି କଂସ ଆସି ହତ୍ୟା କରିଦେବ, ଛଅଟି ପୁତ୍ରକୁ ହତ୍ୟା କରିସାରିଲାଣି, ତେଣୁ ଏହିଭଳି ଭାବରେ ଯେତେବେଳେ ଚିନ୍ତା କରୁଛନ୍ତି ହର୍ଷଶୋକ ବଢ଼ିଯାଉଛି। ତେଣୁ ଭଗବାନ ବି ବିଶ୍ୱାତ୍ମା ବିଦିତ କଂସଜଂ ଭୟଂ ଯଦୁନା ନିଜ ନାଥାନା ଯୋଗ ମାୟାଂ ସମାବିଶତ୍। ତେଣୁ ଗୋଲକଧାମରେ ଏଇ ଘଟଣାଟି ହେଲା, ଗୋଲକଧାମରେ ଭଗବାନ ବି ବିଶ୍ୱାତ୍ମା ବିଶ୍ୱର ସେ ଆତ୍ମା, ସବୁ ବିଶ୍ୱର ସେ ଆତ୍ମା କେଉଁଠି କ'ଣ ହେଉଛି ସେ ସବୁ ଜାଣନ୍ତି, ଭଗବତ ଗୀତାରେ ଭଗବାନ ମଧ୍ୟ କହିଲେ ସେ କଥା, କ'ଣ ଯସ୍ମାତ୍ ଅକ୍ଷର ଅତିତୋହମ ଅକ୍ଷରା ଯତୋସ୍ମି ଲୋକ ବେଦି ଚ ପ୍ରତିତ ନା ନା ପନ୍ଦର ଅଧ୍ୟାୟ ସତର ଶ୍ଳୋକରେ ଏଇ ଶ୍ଳୋକ ରହିଛି। ସେ କହୁଛନ୍ତି ଯେ ଉତ୍ତମ ପୁରୁଷ ସ୍ତନ୍ୟଂ ପରମାତ୍ମିତି ଉଦାହୃତ ଯୋ ଲୋକୋତ୍ତର ମହାବିଶ୍ୱ ବିଭର୍ତ୍ତି ଅବ୍ୟଶ୍ୱର, ଭଗବାନ ତିନି ଲୋକରେ ସେ ରହିଛନ୍ତି, ସେ ଥିବାରୁ ଏ ଭୌତିକ ଜଗତ ତିଷ୍ଠିକି ରହୁଛି। ତେଣୁ ବିଶ୍ୱାତ୍ମା ଭଗବାନ ବି ବିଶ୍ୱାତ୍ମା ବିଦିତ୍ୱା କଂସଜଂ ଭୟଂ, ମାଙ୍କର ଭୟକୁ ଜାଣିଲେ ବିଦିତ୍ୱା କଂସ କଂସଠାରୁ କଂସଜଂ କଂସଠାରୁ ଯେଉଁ ଭୟ ଆସୁଛି କଂସଜଂ ଭୟଂ, ତାଙ୍କର ଭୟ ଆଉ କିଛି ନଥିଲା, କେବଳ କଂସ ପାଖରୁ ଭୟ ଥିଲା, କଂସ ହତ୍ୟା କରିବ କଂସ ହତ୍ୟା କରିବ ସବୁବେଳେ ଚିନ୍ତା କରୁଥିଲେ ଦେବକୀ, କଂସଜଂ ଭୟଂ। ତେଣୁ ଯଦୁନା ନିଜ ନାଥ ନାମ ଯଦୁକୂଳରେ ଏମାନେ ସବୁ ଆସିଛନ୍ତି, ଯଦୁକୂଳରେ ଯଦୁକୂଳରେ ଏମାନେ ବସୁଦେବ ମଧ୍ୟ ଯଦୁକୂଳରେ ଆସୁଛନ୍ତି, ଆଉ ଇଏ ନନ୍ଦ ମହାରାଜ ମଧ୍ୟ ଯଦୁକୂଳରେ ଆସୁଛନ୍ତି, ଦୁଇ ଜଣ ଯାକ ଯଦୁକୂଳରେ ଆସୁଛନ୍ତି। ଯଦୁବଂଶରେ ଯେଉଁ ଆସୁଛନ୍ତି ଆମ ନବମସ୍କନ୍ଧରେ ସେସବୁ ବର୍ଣ୍ଣନା କରାଯାଇଛି, ଯଦୁବଂଶରେ ଆସୁଛନ୍ତି ଯେଉଁ ରହିଛନ୍ତି ଦେବମିଢ଼, ଦେବମିଢ଼ଙ୍କର ପୁତ୍ର ହେଉଛନ୍ତି, ଦେବମିଢ଼ଙ୍କର ଦୁଇଟି ପତ୍ନୀ ଥିଲେ, ବୈଶ୍ୟ ପତ୍ନୀଙ୍କ ଗର୍ଭରୁ ଆସିଲେ ପର୍ଜନ୍ୟ, ପର୍ଜନ୍ୟଙ୍କ ପୁତ୍ର ହେଉଛନ୍ତି ନନ୍ଦ ମହାରାଜ, ଏବଂ ଦେବମିଢ଼ଙ୍କର କ୍ଷତ୍ରିୟ ପତ୍ନୀଙ୍କ ଗର୍ଭରୁ ଆସିଲେ ସୁରସେନ, ସୁରସେନଙ୍କ ପୁତ୍ର ହେଉଛନ୍ତି ବସୁଦେବ। ଏ ଦୁଇ ଜଣ ଯାକ ଏମାନେ ସମସ୍ତେ ହେଉଛନ୍ତି ଯଦୁବଂଶରେ, ଯଦୁନା ଅପୃଥକ ଭାବାତ୍, ଏ କଥା କୁହା ଇଏ ମଧ୍ୟ ଯଦୁ ସିଏ ମଧ୍ୟ ଯଦୁ, ତାଙ୍କ ଭିତରେ ଯେଉଁ ପାର୍ଥକ୍ୟ ରହିଛି ସେ ଦୂର କରିବେ, ଯଦୁନା ଅପୃଥକ ଭାବାତ୍, ତେଣୁ ତାଙ୍କ ନାମ ହେବ ସଂକର୍ଷଣ। ଏଇ ଏଇ ସଂକର୍ଷଣ ମଧ୍ୟ ଅନେକ କଥା ରହିଛି, ଭଗବାନ କହିଥିଲେ ଅଲଗା, ଇଏ କହିଲେ ଅଲଗା, ଗର୍ଗାଚାର୍ଯ୍ୟ କହିଲେ ଅଲଗା। ତେଣୁ ଭଗବାନ କହିଲେ ଅଲଗା, କାହିଁକି ନା ଭଗବାନ ଜାଣନ୍ତି, ଭଗବାନ ତଥ୍ୟକୁ କହିଦେଲେ, ଯୋଗମାୟୁ କହିଲେ, କିନ୍ତୁ ଗର୍ଗାଚାର୍ଯ୍ୟ ଯେତେବେଳେ କହିଲେ ନନ୍ଦ ମହାରାଜ କହିଲେ, ନନ୍ଦ ମହାରାଜକୁ ଠିକ ତତ୍ତ୍ୱ କହିଲେ ଅସୁବିଧା ହେବ, ଠିକ ତତ୍ତ୍ୱକୁ କହିଲେ ନାହିଁ, ଘୋଡ଼େଇକିରି କହିଲେ, ଏ ଯେଉଁ କ'ଣ ଆଚ୍ଛାଦନ ଅର୍ଥ କହିଲେ, ଆଚ୍ଛାଦନ କରି ଅର୍ଥକୁ କହିଲେ, ଭଗବାନ ଯେତେବେଳେ କହିଲେ ଯେ ଯାହା ତାଙ୍କ ନାମ ହେବ, ସେ ଭଗବାନ ମଧ୍ୟ ନାମକରଣ କରିଦେଇଥିଲେ, ଏଇଠି କହିବେ ଏଇଠି ଆସିବେ ସେ କଥା। ଆଚ୍ଛା, ଯଦୁନା ନିଜ ନାଥାନା, ଯଦୁନା ଯଦୁମାନଙ୍କ ଯଦୁବଂଶରେ ସେ ଆସୁଛନ୍ତି, ଯଦୁକୂଳରେ ଆସୁଛନ୍ତି, ତେଣୁ ଯଦୁବଂଶ ତାଙ୍କର କେତେ ପ୍ରିୟ ନ ହୋଇଥିବେ, ଯଦୁବଂଶ ଯଦୁବଂଶରେ ଭଗବାନ ଆସୁଛନ୍ତି, ସେ ଅନ୍ୟ କେଉଁ ବଂଶରେ ଆସିଲେ ନାହିଁ, ସେ ଚାହିଁଥିଲେ ପୂର୍ବବଂଶରେ ଆସିପାରିଥାନ୍ତେ, ବା ଅନୁଙ୍କ ବଂଶରେ ଆସିପାରିଥାନ୍ତେ, ବା ଧ୍ରୁବଙ୍କ ବଂଶରେ ଆସିପାରିଥାନ୍ତେ, ବା କ'ଣ ଯଦୁ ତୁର୍ବଶୀଙ୍କ ବଂଶରେ ଆସିପାରିଥାନ୍ତେ, କିନ୍ତୁ ଯଦୁ ବଂଶରେ କାହିଁକି ଆସିଲେ? ଆଚାର୍ଯ୍ୟମାନେ ଟୀକାରେ କହୁଛନ୍ତି, ଆଚାର୍ଯ୍ୟମାନେ ଟୀକାରେ କହୁଛନ୍ତି କାହିଁକି ଯଦୁଙ୍କ ବଂଶରେ କାହିଁକି ଆସିଲେ ନା, ଭଗବାନ ଯଦୁ ମହାରାଜ ଯଦୁ ତାଙ୍କର ପିତାଙ୍କର କଥାକୁ ଅସ୍ୱୀକାର କରିଦେଲେ, ପିତାଙ୍କର ଆଜ୍ଞାଙ୍କୁ ମାନିଲେନି, ସେଥିପାଇଁ ଭଗବାନ ତାଙ୍କ ଉପରେ ପ୍ରୀତ ହେଇଗଲେ। ତାର ଅର୍ଥ ହେଉଛି ଯଦୁ ମହାରାଜଙ୍କୁ ଯେତେବେଳେ ଯଦୁଙ୍କୁ ଯେତେବେଳେ କହିଲେ ତାଙ୍କ ପିତା ଯଯାତି ମହାରାଜ ତାଙ୍କର ବାର୍ଦ୍ଧକ୍ୟ ନେଇକି ତାଙ୍କର ଯୌବନକୁ ଦେବା ପାଇଁ ସେ ମନା କରିଦେଇଥିଲେ। ସାଧାରଣ ଭାବରେ ଏଇଟା ଗୋଟେ ଅଧମ ପୁତ୍ର ହେଇଯିବେ, କିନ୍ତୁ ଏ ଶ୍ରେଷ୍ଠ ପୁତ୍ର ହେଇଗଲେ। କାହିଁକି ନା ଭଗବାନଙ୍କ ଉଦ୍ଦେଶ୍ୟରେ ସେ ସବୁ ତ୍ୟାଗ କରିଦେଲେ। ଭଗବାନ ଯେଉଁ କହିଲେ କ'ଣ ସର୍ବଧର୍ମାନ୍ ପରିତ୍ୟଜ୍ୟ, ସବୁକିଛି ତ୍ୟାଗ କର ମୋ ପାଇଁକି। ତେଣୁ ଯଦୁ ମହାରାଜ ଯଦୁ ତ୍ୟାଗ କରିଦେଇଥିଲେ, ସେ ଜାଣିଥିଲେ ଭଗବାନ ଆସିବେ ତାଙ୍କ କୂଳରେ। ତେଣୁ ସେ ପିତାଙ୍କୁ ମଧ୍ୟ ଅଗ୍ରାହ କରିଦେଲେ, ପିତାଙ୍କ କଥାକୁ ଅଗ୍ରାହ କରିଦେଲେ, ତେଣୁ ଭଗବାନ ସେଥିପାଇଁ ପ୍ରୀତ ହେଇଗଲେ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷ୍ୟରେ କହିଛନ୍ତି ଯଦୁ କୂଳରେ ଭଗବାନ ଆସିବେ ସେଇଥିପାଇଁ। ନହେଲେ ଏ ତ ସମସ୍ତେ ଯଯାତି ମହାରାଜଙ୍କ ପୁଅ, ଏ ସମସ୍ତେ ଯାହା ପାଞ୍ଚ ଜଣ ଯାକ ପୁଅ ଯଯାତି ମହାରାଜଙ୍କର, ତାହେଲେ ଏଇ ଗୋଟିଏ ପୁଅ କାହିଁକି କୂଳରେ ଆସିଲେ ଯଦୁ କୂଳ, ଯଦୁକୁ ବଂଶକୁ ଧନ୍ୟ କଲେ ସେଇଥିପାଇଁ। ତେଣୁ ଯଦୁ ନା ନିଜ ନାଥ ନା, ଯଦୁଙ୍କର ଇଏ ହେଉଛି ନିଜ ନାଥ, ମୋର ବ୍ୟକ୍ତି ମୋ ନାଥ। ଏଇ ଚବିଶ ଅଧ୍ୟାୟରେ ଆସିବେ କଥା, ଭଗବାନ ଧାରଣ କରିବେ ଗୋବର୍ଦ୍ଧନକୁ, ସେହି ସମୟରେ ଚିନ୍ତା କରେ ମୋ ନାଥ, ମୁଁ ହେଉଛନ୍ତି ତାଙ୍କର ନାଥ, ମୋ ନାଥ କହିକିରି ଧାରଣ କରିବେ ଗୋବର୍ଦ୍ଧନକୁ। ତେଣୁ ବର୍ତ୍ତମାନ ସେଠି କହୁ ଯଦୁନା ନିଜ ନାଥ ନା ଯୋଗ ମାୟା ସମାବିଶଦ, ଯୋଗ ମାୟାକୁ ଏହିଭଳି ଭାବରେ ସମ୍ୟକ ରୂପେ କହିଲେ, ଆଦେଶ ଦେଲେ, ଆଦିଶତ ସମାଧିଶତ ଆଦେଶ ଦେଲେ, ଏହିଭଳି ଭାବରେ ସମ୍ୟକ ଭାବରେ ଆଦେଶ ଦେଲେ ଠିକ୍ ଭାବରେ ସେ କାର୍ଯ୍ୟ କରିବେ। ଯୋଗ ମାୟା, ଯୋଗ ମାୟା, ଯୋଗ ମାୟାକୁ ଆଦେଶ ଦେଲେ, ଯୋଗ ମାୟା କହିବା ଦରକାର ନାହିଁ, କାହିଁକି ଇଚ୍ଛା କରିଦେଲେ ସେ କରିଦେବେ, କିନ୍ତୁ ତଥାପି ଏହିସବୁ ଲୀଳା ଆମେ ସବୁ ଜାଣିବା ପାଇଁ, ଆମ ପାଇଁ ଏସବୁ ଲୀଳା କରାଯାଉଛି। ନହେଲେ ଭଗବାନଙ୍କ ଇଚ୍ଛାରେ ସବୁ ହେଇଯିବ, ସେ କ'ଣ କହିବାକୁ ପଡ଼ିବ, କହିଲେ କାହିଁକି ନା ଇଏ ଆମ ପାଇଁ ଆମେ ଜାଣିବା, ହଁ ଇଏ ଘଟଣା ହେଲା, ଭଗବାନ ଲୀଳାକୁ ଆମେ ବୁଝିବା, ସେଥିପାଇଁ ଆମେ ବୁଝାଇବା ପାଇଁ କରୁଛନ୍ତି, ମେଡ଼ ଇଜି କରୁଛନ୍ତି। ତେଣୁ ଏଇଠି କୁହାଯାଉଛି ଭଗବାନ ଗଛ ଦେବୀ ବ୍ରଜଂ ଭଦ୍ରେ ଗୋପ ଗୋଭୀ ରଣଙ୍କୃତମ ରୋହିଣୀ ବସୁଦେବଶ ଭାର୍ଯ୍ୟାସ୍ତେ ନନ୍ଦଗୋକୁଳେ ଅନ୍ୟାଶ୍ଚ କଂସ ସମ୍ବିଘ୍ନା ବିବରେଶ ସମ୍ବାସନ୍ତି। ହେ ଭଦ୍ରେ ଗଛ ଦେବୀ ବ୍ରଜଂ ଭଦ୍ରେ, ଭଦ୍ରେ ତମେ ଯାଅ, ଭଦ୍ର ସୁଭଦ୍ରା, ସୁଭଦ୍ରା ଏକାଧାରରେ ସେ ହେଉଛନ୍ତି ଭଗବାନଙ୍କ ଯୋଗ ମାୟା, ପୁଣି ବହିରଙ୍ଗ ମାୟା, ଦୁଇଟା ଯାକ ରହିଛି। ଏଠି ଯୋଗ ମାୟା କୁହାଯାଉଛି, ପୁଣି କହିବେ ତମକୁ ପୂଜା କରିବେ ଲୋକେ ବହିରଙ୍ଗ ମାୟା ରୂପରେ ପୂଜା କରିବେ। ଏସବୁ କଥା ବହୁତ ଗଭୀର ତତ୍ତ୍ୱ ରହିଛି। ଗଛ ଦେବୀ ବ୍ରଜଂ ଭଦ୍ରେ ଗୋପ ଗୋଭୀ ରଣଙ୍କୃତମ, କେଉଁଠିକି ଯିବ ନା ନନ୍ଦ ଗୋକୁଳକୁ ଯିବ, ଗୋପ ଗଭୀର ଅଳଙ୍କୃତ, ଯେଉଁଠି ଗୋପମାନେ ରହିଛନ୍ତି, ଗାଭୀମାନେ ରହିଛନ୍ତି ଅଳଙ୍କାର, ଏମାନେ ହେଉଛନ୍ତି ଅଳଙ୍କାର, ଏ ପୃଥିବୀର ଅଳଙ୍କାର ଏମାନେ ସବୁ ଗାଭୀମାନେ, ଗାଭୀମାନଙ୍କୁ ଯେଉଁମାନେ ପାଳନ କରୁଛନ୍ତି ଏମାନେ ପୃଥିବୀର ଅଳଙ୍କାର। ଏମାନେ ଥିବାରୁ ପୃଥିବୀ ତୁଷ୍ଟିକି ରହିଛି, ଧର୍ମ ରହିଛି, ନହେଲେ ପୃଥିବୀ ରହିପାରିବ ନାହିଁ। ପୃଥିବୀର ଅଳଙ୍କାର ଆମେ ଜାଣିପାରୁନାହିଁ। ଗୋପ ଆଜି ଆମେ ସକାଳେ ଆଜି ପୂଜା ହେଲା, ଯାହା ପ୍ରଭୁ ସେଇଟାକୁ ବଜେଇକି ରଖିଛନ୍ତି, ଗୋପୂଜା ହେଲା ବୃନ୍ଦା ଭୁବନେଶ୍ୱର ମଧ୍ୟ ତାହା ଦେଖିଥିଲେ, ଆମେ ଦେଖୁଥିଲି ଭୁବନେଶ୍ୱର ମଧ୍ୟ ଆସି ଗୋପୂଜା କରୁଛନ୍ତି ସବୁ, ଭଗବାନ ପ୍ରିୟ ହେବେ ସେଥିରେ, ତାଙ୍କୁ ପୂଜା କଲେ ସେ ଯଦି ପୂଜା ଆନନ୍ଦିତ ନ ହେବେ, ଗାଭୀମାନଙ୍କୁ ଯଦି ପୂଜା କରାଯିବ, ବ୍ରାହ୍ମଣମାନଙ୍କୁ ପୂଜା କରାଯିବ, ସେମାନେ ଅଧିକ ଆନନ୍ଦିତ ହେବେ। ଭଗବାନ ଗୋପ ଗଭୀର ଅଳଙ୍କୃତ ରୋହିଣୀ ବାସୁଦେବଶ ଭାର୍ଯ୍ୟାସ୍ତେ ନନ୍ଦକୁକୁଳେ, ରୋହିଣୀ ଯେତେବେଳେ ତାଙ୍କର ଗର୍ଭ ହେଇଯାଇଥିଲା ସେତେବେଳେ ସେ ପଠାଇଥିଲେ, ବସୁଦେବ ପଠାଇ ଦେଇଥିଲେ ନନ୍ଦକୁ, ଗୋକୁଳକୁ ପଠାଇ ଦେଇଥିଲେ। ତେଣୁ ସେହି ସମୟରେ ରୋହିଣୀଙ୍କର ତିନି ମାସ ଗର୍ଭ, ତିନି ମାସ ହେଇଥିଲା ବୋଲି ଆଜି ମୁଁ ଶୁଣିଲି ଆମର ଗୌରବନ୍ଦ ସେମାନଙ୍କର ଶୋକରେ। ରୋହିଣୀ ବସୁଦେବଶ ଭାର୍ଯ୍ୟା, ସେ ବସୁଦେବଙ୍କର ଭାର୍ଯ୍ୟା, ସେ ନନ୍ଦଗୋକୁଳରେ ରହିଛନ୍ତି। ଆମର ମହାରାଜ କହୁଥିଲେ ନନ୍ଦ ଯେତେବେଳେ ଆସିଗଲେ, ରୋହିଣୀ ଆସିଲେ, ଯଶୋଦାଙ୍କର ବହୁତ ଆନନ୍ଦ ବଢ଼ିଗଲା। ଏମାନେ ସବୁ ରହିଛି ନା, ସମ୍ପର୍କ ରହିଛି, ଆଙ୍କର ବଂଶ ପରମ୍ପରା ରହିଛି, ଗୋଟିଏ ଇଏ ଅଜା ହେଉଛନ୍ତି ଗୋଟିଏ, ପିତାଙ୍କର ପିତାଙ୍କର ନନ୍ଦ ମହାରାଜଙ୍କର ପିତାଙ୍କର ପିତା ଅଜା ଜଣେ ଅଜା, ତେଣୁ ଏହିଭଳି ଭାବରେ ସମ୍ପର୍କ ରହିଛି। ତେଣୁ ଆମେ ପ୍ରାୟ ସବୁ ରେଡ଼ି ହେଇଗଲାଣି, ଆମେ ବେଶୀ ଡେରି କରିବା ନାହିଁ, ଗୋଟିଏ ପାଞ୍ଚ ମିନିଟ୍ରେ ଆମେ କଥାକୁ ଶେଷ କରିବା। ତେଣୁ ଏଇଠି କୁହାଯାଉଛି ଅନ୍ୟାଶ କଂସ ସମିଘ୍ନା ବିବରେଶ, ଆଉ ଯେତେ ରହିଛନ୍ତି ପାଖାପାଖି ଚଉଦ ଜଣଙ୍କର ପତ୍ନୀଙ୍କର କଥା ଭାଗବତ ବର୍ଣ୍ଣନା କରାଯାଇଛି, କିନ୍ତୁ ଆମର ସେ ସମୟରେ ରାଧାକୃଷ୍ଣ ସେମାନେ ତାଙ୍କର ଅଠର ଜଣ ପତ୍ନୀ ଥିଲେ। ଯାହା ବି ହେଉ, ଏ ପତ୍ନୀମାନେ କିଏ କେଉଁଠି ସବୁ ରହିଛନ୍ତି, କିଏ କେଉଁଠି ସବୁ ରହିଛନ୍ତି, କ'ଣ ବସନ୍ତି ହିଁ ବିବରେଶୁ ଲୁଚିକିରି ସବୁ ରହିଥିଲେ, କିନ୍ତୁ ରୋହିଣୀ ମାଆଙ୍କର ରୋହିଣୀ ମାଆଙ୍କର ପିତା ହେବେ ନା, ଏ ମା ହେବେ, ଭଗବାନ ବଳରାମଙ୍କର ମା ହେବେ, ତେଣୁ ତାଙ୍କୁ ସୌଭାଗ୍ୟ ମିଳିଲା ସେଇଠି ରହିଲେ। ଅନ୍ୟ ପତ୍ନୀ ମାଆଙ୍କୁ ସେ ସୌଭାଗ୍ୟ ମିଳିଲା ନାହିଁ। ହଁ, ବସୁଦେବଙ୍କର ଯେଉଁ ଦେବକୀ ମଧ୍ୟ ତାଙ୍କୁ ସେ ସୌଭାଗ୍ୟ ମିଳିଲା ନାହିଁ ଭଗବାନଙ୍କ ଲୀଳାରେ ସାମିଲ ହେବା ପାଇଁ, ବାଲ୍ୟ ଲୀଳାରେ ସାମିଲ ହେବା ପାଇଁ। ଅନ୍ୟମାନଙ୍କ କଥା ଏଇ ପ୍ରଶ୍ନଟି କହିବେ, ପରୀକ୍ଷିତ ମହାରାଜ କହିବେ। ତେଣୁ ଏଇଠି କହିଲେ, ଦେବକିଆ ଜଠରେ ଗର୍ଭଂ ଶେଷାକ୍ଷଂ ଧାମ ମହାମକମ୍ ତତ୍ ସନ୍ନିକୃଷ୍ୟ ରୋହିଣିଆ ଉଦରେ ସନ୍ନିବେଶ, ଏଇ ଶ୍ଳୋକଟି କହିଛନ୍ତି। ଏଇ ଶ୍ଳୋକର ଭାଷାରେ ଏସବୁ କଥା ରହିଛି। ପୋର୍ଟରେ ସବୁ ପ୍ରଭୁପାଦ ମହାରାଜ କହିଛନ୍ତି, ଏଇ ଛଅଟି ପୁତ୍ର ଯେଉଁ ହତ୍ୟା ହେଲେ, ଇଏ ହେଉଛନ୍ତି କିଏ, ଇଏ ହେଉଛନ୍ତି ସେଇ ଷଡ଼ଗର୍ଭ। କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, ଷଡ଼ଗର୍ଭ ଆମ ଭିତରେ ସବୁ ରହିଛି। ବଳଦେବ ଯେଉଁ ଆସିବେ, ଏସବୁକୁ ଚାଷ କରିବେ। ପ୍ରଭୁ କହିଲେ ଆଜି ସକାଳେ ବହୁତ କଥା କହିଛନ୍ତି, ଆମେ ମଧ୍ୟ ଅଳ୍ପ କିଛି କହିବେ। ସବୁ ଚାଷ କରିକି ଏସବୁ ସମା ଇଏ କରିବେ। ଆଜିର ତପସ୍ୟାର ଫଳ ହେଉଛି ଏଇଟା, ଆମର ଯେଉଁ କାମ କ୍ରୋଧ କିଛି କିଛି ପରିମାଣରେ ହାନି ହେବ, କିଛି ଆମେ ଯେଉଁ ତପସ୍ୟା କଲେ କିଛି ଫଳ ପାଇବେ ନା। ଆଉ ଏ ତପସ୍ୟା ହେଲା କ'ଣ, ବୃଥା ଯିବ। ତପସ୍ୟା କଲେ ଆମେ ଉପବାସ ରହିଲେ, ତପସ୍ୟା କଲେ ଭଗବାନ ପାଇଁ, ଭଗବାନ କଥା କହିଲେ, ଭଗବାନ କଥା ଶୁଣିଲେ, ଭଗବାନ ସେବା କଲେ, ଏସବୁ କ'ଣ ବୃଥା ଯିବ। ଏଇ ଯେଉଁ ରହିଛି ଆମ ହୃଦୟ ପରିଷ୍କାର ଏବଂ ନିର୍ମଳ ହେବ, ଆଜି କଥା କହିଲେ ମଧ୍ୟ ଶୁଣତାମ ସ କଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ ଉଦ୍ଧତସ୍ତୀ ଅଭଦ୍ରାଣୀ ବିଧୁନତ ସୁତାମ, ଆମର ହୃଦୟ ଭିତରେ ଯେଉଁ ଅଭଦ୍ର ରହିଛି ସେ ମଧ୍ୟ ଦୂର ହେବ। ଏଇଟା ଆଜି ଆମେ ଟ୍ରାଏଲ୍ ନେଲେ, ଗୋଟେ ଟ୍ରାଏଲ୍ ହେଲା, ପୁଣି ନେକ୍ସଟ ଆଠ ଦିନ ପରେ ବା ମଧ୍ୟାହ୍ନ ପର୍ଯ୍ୟନ୍ତ ରହିବା ପାଇଁ ଆମେ ସଂକଳ୍ପ ନେବା। ଆଜିଠାରୁ ରାତି ମଧ୍ୟାହ୍ନ ନ ମଧ୍ୟରାତ୍ରି ପର୍ଯ୍ୟନ୍ତ ରହିବା, ପ୍ରଭୁ ଭଗବାନ ପ୍ରାପ୍ତ ହେବା କ'ଣ ଛୋଟିଆ କଥା। ବଳରାମ ଟିକେ ସହଜରେ ଆମେ କୃପା କଲେ, ସନ୍ଧ୍ୟାବେଳ ପର୍ଯ୍ୟନ୍ତ ଉପବାସ କରେଇଲେ, ଆଉ ଭଗବାନ ମଧ୍ୟରାତ୍ରି ପର୍ଯ୍ୟନ୍ତ ଉପବାସ କରେଇବେ। ଇଏ ଆମର ସବୁ ଆମକୁ କରିବା ପାଇଁ, ଶୁଦ୍ଧ କରିବା ପାଇଁ, ଆମର ମଙ୍ଗଳ ପାଇଁ ଭଗବାନ କରୁଛନ୍ତି। ନହେଲେ ଏସବୁର ଆବଶ୍ୟକତା ନଥିଲା, ଏସବୁ କରିବାର ଉଦ୍ଦେଶ୍ୟ ହେଉଛି ଏଇଭଳି ଭାବରେ। ତେଣୁ ଯଦିଓ ଆମର ସମୟ ଥିଲା, କିନ୍ତୁ ଯେହେତୁ ସମସ୍ତେ ରେଡ଼ି ହୋଇଗଲେଣି, ଆମେ କାହିଁକି ଡେରି କରିବା, ଶୀଘ୍ର ସାରିଦେବା କଥା। ଯାହା ହଉ, ଏତେ ସମୟ ଆମକୁ ମିଳିଲା, ବହୁତ ବଡ଼ କଥା। ଆପଣମାନେ ବହୁତ ଧନ୍ୟବାଦ ଆମର କଥାରେ ଶ୍ରବଣ କଲେ, ଆମକୁ ସବୁ ଉତ୍ସାହ ପ୍ରଦାନ କଲେ, ଆପଣମାନଙ୍କୁ ବହୁତ ଧନ୍ୟବାଦ। ଜୟ ଶ୍ରୀ ବଳରାମ ଭଗବାନ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରଭକୁନ୍ଦ କି, ନିଧାଇ ଗୌରବାନନ୍ଦୀ।